भगवते वासुदेवाय। श्रीमद् भागवतम दशम स्कंद 25 अध्याय रामायण श्रवण करथिले। इंद्र की भली ईश्वर अभिमान बसत, ईश्वर अभिमान कह निकट परमेश्वर निकट ये हूँ पार्थक्य। अज्ञर ईश्वर अभिमान आसे तार अज्ञता वशत। जो मैंने कर्मी जो मैंने विषय भोग रही जो मान भगवत सत्ता भगवत ऐश्वर्य उपलब्धि ना से बेले बेले निजी भगवान बोली कहते। ये जोगी मैंने पाषंडी मैंने भगवान बोली कहते विचित्र किसी नुहे कि विज्ञ भगवान भक्त जी निजी ईश्वर अभिमान कर ईश्वर निकट परमेश्वर निकट आपको कौन कह जा पारे भल भाव जना अच्छी इंद्र को जे भगवान श्रीकृष्ण धराधाम अवतरण कर निजे प्रार्थना करते गर्भगृह प्रार्थना करते कंसर कारागार भितर भगवान को आह्वान कला बेले ब्रह्मा सागर भी जाते ये अभिमान प्रसत। आज जेहेतु ब्रजवासी मैंने जहाँ इंद्र पूजा संभार था तद्वारा पूजा कर गोवर्धन को ब्राह्मण को गाभी को अभिमान पूजा हुए ना जार अभिमान से कभी पूजक हो पार अभिमान पूज्य और पूजक संपर्क स्थापन हो पारे ना। अभिमानी केवल निजर पूजा करे जहाँ जिते अभिमान रही से निजर उपासना से कर भगवान ईश्वर जी कृष्ण सेवा कर पूज्य और पूजक संपर्क हूँ प्रेमर संबंध से अभिमान न था अभिमान संबंधर स्वाद ना जो अभिमान अच्छे संबंधर स्वाद ना जमी आप देखिए बड़ बड़ अफिसर मान जो अफिसर अच्छा पिअन रही स्टाफ रही स्वाद किसी अच्छी तार अफिसर अभिमान कौन अच्छी मुझे अफिसर से स्वाद ना केवल संपर्क रही जो निम्नतम अधिकारी जो सेवा कर उच्चतम अधिकार स्वाद मिलूनी किसी गोटे गोटे रिलीजमेंट ना यार अभिमान हृदय भीतर रही भी स्वाद ना तार गोटे भय रही सी तो कर्मी दुनिया तो अफिसर मान को सेवक मैंने भय करते कि भक्ति धर्म धर्म जो पथ को जन आसती तार अभिमान आसगले से ईश्वर को भय भी करना जमी इंद्र बर्तन भय भी करना कौन कौन भाषा कृष्ण कहे बचाल बाली समस्तम शब्द लगे देवे भगवान कृष्ण को एक कथा कहते हैं जीवर शक्ति जीवर जीवन टा जो रही गोटे पवन गोटे वायु द्वारा पर से वायु संचालन हूँ हृदय भितर को जाऊँ नासा दे भर के पार्ट सब रही ब्लड सर्कुलेसन हो पंपिंग कौन सब हूँ लिवर अच्छी हार्ट अच्छी सब तरह गोटे मनुष्य सब वायु द्वारा चलती वायुटा बंद हो सांगे सांग सरला जीवर जो माया शक्ति द्वारा प्रेरित हो तार जो अभिमान शक्ति रही प्रचुर कहीं ईश्वर अंश ना जेहेतु ईश्वर से सेवा कर माया द्वारा जड़ित तो मायार गुण द्वारा ता निकट विशेषकर सत्वगुण रजगुण जो मान रे सत्वगुण जो मैंने रे सत्वगुण अभिमान भावनाटा रहे मु सुखी मु पंडित मु ज्ञानी अभिमान रजगुण रे जो अभिमान रे मो धनी मोज प्रतिष्ठित व्यक्ति ये अभिमान गोटे अलग प्रकार रजगुण अभिमान अच्छे ये सत्वगुण अभिमान ये बड़ा भयंकर ये वैष्णव अपराध ईश्वर ईश्व अपराध भगवत अपराध लग जाए कहीं रजगुणी लोक को जितनी सम्मान न मिले सत्वगुणी लोक तदधिक सम्मान मिले ये असुविधा धनीटा को कई लोग गाड़ी देवे से धनी कोटे टकर कार नहीं जाऊँगी से गाड़ी सैड नदेला गोटे साधारण लोकटा सुधि पक साधारण लोकटा सुधि पक से कोटिपति ये दिले भी सी आज एक नंबर मार्केट को जाऊ कि गोटे दुई नंबर मार्केट को जाऊ कि मैंने आप जो कौन महल सब हो जाऊ से लाइन लगे पड़ो से भूल कला मैं लोक मैंने कहीदेवे कि ईश्वर ये जो सत्वगुणी लोक ତାଙ୍କର ଯେଉଁ ଅଭିମାନ ତାଙ୍କୁ ମିଳିଯାଏ, କ'ଣ ମିଳେ, ସମ୍ମାନ ମିଳେ ତାଙ୍କ ଦୋଷକୁ ଏତେ ଶୀଘ୍ର। ସେଥିପାଇଁ ସାଧୁ ଯେତେବେଳେ ଲାଲ କପଡ଼ା ପିନ୍ଧେ ତା ଦୋଷକୁ କେହି ଦେଖନ୍ତିନି। ଏ ଲାଲ କପଡ଼ା କ'ଣ କରୁଛି, ଦୋଷଟାକୁ ଆବରଣ କରିଦେଉଛି। ଗୋସ୍ୱାମୀମାନେ ଆଉ କ'ଣ କରୁଥିଲେ, ଗୋସ୍ୱାମୀମାନେ ଅକିଞ୍ଚନ ବଶତଃ ସେମାନେ ପିନ୍ଧୁନଥିଲେ କପଡ଼ା। ଗୋସ୍ୱାମୀମାନେ ଯେଉଁ ଥିଲେ ସେମାନେ ଅକିଞ୍ଚନ, ଏତେ ନିଷ୍କିଞ୍ଚନ ମନେ କରୁଥିଲେ, ସେଥିପାଇଁ ସେମାନେ ସାଧା କପଡ଼ା ପିନ୍ଧୁଥିଲେ। ବୈରାଗୀମାନଙ୍କର ଏଇଟା କପଡ଼ା, ଶାସ୍ତ୍ର ପ୍ରମାଣ ସବୁ ଆଣିକି ଦିଆଯାଇଛି, ଯେଉଁ ଆମର ରାମାନୁଚାର୍ଯ୍ୟ ସବୁ ଦେଇଛନ୍ତି, ଗୌରିକ ବସନ କେମିତି ଧାରଣ କରିବେ ସେମାନେ, କାହିଁକି ଧାରଣ କରିବେ। କିନ୍ତୁ ଏହାର ଗୋଟେ ଦୋଷ ରହିଛି, ଏହାର କ'ଣ ଦୋଷ ରହିଛି ନା, ଆମର ଯଦି ହୃଦୟ ଶୁଦ୍ଧ ନାହିଁ, ଆମେ ଏହା ବଳ, ଯେମିତି ପୋଲିସ ତାର ସେ ଠିକ୍ ଡ୍ୟୁଟି ଜାଣିନି, ପୋଲିସ ତା କପଡ଼ାଟା ପିନ୍ଧିଦେଲେ କ'ଣ କରିବ, ସିଏ ତାକୁ ଚୋରି କରିବାକୁ ସୁବିଧା ହେବ, ତାକୁ ଖରାପ କାମ କରିବାକୁ ସୁବିଧା ହେବ, କରପ୍ସନ୍ କରିବାକୁ ସୁବିଧା ହେବ, କାରଣ ଡ୍ରେସ୍ ମିଳିଗଲା ନା, ଡ୍ରେସ୍ କୋଡ଼ ମିଳିଗଲା ନା। ସାଧୁର ପୋଷାକ କ'ଣ କରେ, ବେଳେବେଳେ ଅଭିମାନ ଆଣିକି ତାକୁ ଦିଏ, ମୁଁ ସାଧୁ ହେଇଗଲି ମୋର ଆଉ। ସେଥିପାଇଁ ସେ ଏଇ କପଡ଼ା ବଶତଃ ସେ କ'ଣ କରିବ, ବହୁତ ଦୋଷ କରିଦେବ, ତାକୁ ସାଧୁ ମିଳିଗଲା ନା ଷ୍ଟାମ୍ପ, ତା ମନରେ ଗୋଟେ ଅଭିମାନ ଚାଲିଗଲା, ତା ଦୋଷକୁ ଲୋକ କେହି ଦେଖିବେନି, ସେ ନାଇଁ ଓଡ଼ିଆରେ ଗୋଟେ ନାହିଁ, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ, ଶୁଣିଛ ନା, ପଣ୍ଡିତ ପୁଅ ଯଦି ମାଙ୍କଡ଼ ମାରେ ତାକୁ କେହି ଦୋଷ, କାହିଁ ଅଲଗା ମାନେ ମାଙ୍କଡ଼ ମାରିଲେ କ'ଣ କରିବାକୁ ପଡ଼ିବ, ମର୍କଟକୁ କିଏ ମାରିବେନି, ମର୍କଟକୁ ଯିଏ ମାରିବ, ମାଙ୍କଡ଼କୁ ଯିଏ ମାରିବ ତାକୁ ପ୍ରାଶ୍ଚିତ କରିବାକୁ ପଡ଼ିବ, ବ୍ରାହ୍ମଣଙ୍କୁ ଡାକିବ, ଖାଇବାକୁ ଦେବ, ଯଜ୍ଞ ହେବ, ମର୍କଟ ହେଉଛି କ'ଣ, ସେ ରାମଙ୍କର ରାମଦୂତ, ମର୍କଟକୁ କେହି ମାରିବେନି, ମର୍କଟ ମାଂସ କେହି ଖାଇବେନି। ସେଥିପାଇଁ ସେ ରାଧାରାଣୀ କହୁଛନ୍ତି ନା ଭ୍ରମର ଗୀତରେ, ଭ୍ରମରକୁ ଦେଖିକି କହୁଛନ୍ତି ନା, ଆରେ ସେ ସେଇ ସଖାଙ୍କ ସାଙ୍ଗରେ ମୁଁ ସଖ୍ୟ କରିଥିଲି, ମୁଁ ନ ଜାଣିକି କାହାକୁ, ରାମ ଅବତାର କଥା ତାଙ୍କର ମନରେ ପଡ଼ିଯାଉଛି, ଯେ ବାନରଟାକୁ ପଶ୍ଚାତ ପଛ ଭାଗରୁ ମାରିଲେ, ବାନରକୁ କେହି ମାରନ୍ତିନି, କେହି ବ୍ୟାଧ ହିଁ ମାରନ୍ତିନି, ବ୍ୟାଧ ମାନେ କ'ଣ, ଶିକାରୀ, ଶିକାରୀ ବାନରକୁ ମାରିବେନି, ଆଉ ତାର ମାଂସ କେହି ଭୋଜନ କରନ୍ତିନି, ବାନର ମାଂସ କେହି ଭୋଜନ କରିବେନି, ଆଉ ତାକୁ ମାରନ୍ତିନି, ଶାଖାମୃଗ ବାନରକୁ କେହି ମାରନ୍ତିନି, ନହେଲେ ମାଙ୍କଡ଼ ଯେଉଁ ଉତ୍ପାଦ କରୁଛନ୍ତି ଲୋକଟା ମାରିଦିଅନ୍ତିନି ତୁମ ଗାଁରେ, ମାରୁନାହାନ୍ତି କାହିଁ। ଏଇ ଯେଉଁ ଆଗରୁ ସେ ଯେଉଁ ଗଞ୍ଜାମ ଆଡ଼େ ମୁଁ ରହୁଥିଲି, ଯେତେବେଳେ ଠାକୁର କାମ ହେଉଥିଲା, ସେଠି 2-4 ବର୍ଷ ରହିଛି, ତାପରେ ମଝିରେ ମଝିରେ ଯାଏ ପଢ଼ାପଢ଼ି କରିବା ପାଇଁ, ସେ ଫାର୍ମରେ ଯେତେବେଳେ ରହୁଥିଲି, ସେଠି ସବୁ ବାହାରା ବାହାରା ଯେଉଁ ତାଙ୍କୁ ଧାନ ଖାଇଯାନ୍ତି, ସେଠି ସବୁ କ'ଣ ଲଗେଇଲେ, ସବୁ କ'ଣ ଗୁଡ଼ା କ'ଣ ଲଗେଇ ପୁରା ସଫା କରିଦେଲେ, ଆଖୁ ଚାଷ କରନ୍ତି, ଧାନ ଚାଷ କରନ୍ତି, ସଫା ହେଇଗଲା। ସେ ବାନର ତ ସବୁଆଡ଼େ ଖାଉଛନ୍ତି, ଓଡ଼ିଆ ଲୋକ ବାନର କେହି ମରୁନାହାନ୍ତି, ଭୟ ଅଛି, ବାନରକୁ ମାରିବେନି, ମାରିଲା ମାନେ ତୁମର କ୍ଷତି ହବ। ସେଥିପାଇଁ କୁହନ୍ତି ମାଙ୍କଡ଼ କ'ଣ, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ, ସାଧାରଣ ଲୋକ ମାଙ୍କଡ଼ ମାରିଲେ ତା ପାଇଁ ତାକୁ ତୁ ପଇସା ଆଣେ, ତା ଧୋତି ଆଣେ, ଏ ଆଣ ତା ଆଣ, ତାକୁ ଯଜ୍ଞ କରିବ, କିନ୍ତୁ ବାନର କ'ଣ ପଣ୍ଡିତ ପୁଅ ମାଙ୍କଡ଼ ମାରିଛି ତାର କିଛି ଦୋଷ ନାହିଁ। ଆମର ସେ ଅବସ୍ଥାଟା ହେଇଯାଏ, ସାତ୍ତ୍ୱିକ ଲୋକର ସେ ଅବସ୍ଥା ହେଇଯାଏ, ଅନ୍ୟର ଦୋଷଟାକୁ ଦେଖିକି ସେ ବହୁତ ଆଲୋଚନା କରିବ, ସମାଲୋଚନା କରିବ, ଦଣ୍ଡ ଦେବ, କିନ୍ତୁ ତା ଦୋଷଟାକୁ ପଣ୍ଡିତ ପୁଅ ସେ ହେଇଗଲା ଆଉ। ସାତ୍ତ୍ୱିକ ଲୋକର ଅଭିମାନଟା ବଡ଼ ଅଡ଼ୁଆ, ରାଜସିକ ତାମସିକ ଲୋକର ଅଭିମାନ କିଛି ନାହିଁ, ଅଫିସର କେତେ ଅଭିମାନ କରିକି ଆସୁଛି ଘରକୁ ହେଲା ମାନେ ତା ସ୍ତ୍ରୀ ଝାଟିଦେବ, ଅଫିସର ସ୍ତ୍ରୀ ଗାଳି ଶୁଣୁନ ତୁମେ, ଅଫିସର ସେଣେ ବ୍ୟାଚ୍ ମାରିକି ହେଣେ 50 ଲୋକକୁ ଦବେଇକି ରଖୁଥିବ ଅଫିସରେ, ସାର୍ 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 ଛୁଟା ଟିକେ ସାଙ୍କସନ୍ କରନ୍ତୁ ସାର୍, ସେଠି ଦବେଇକି ଆସୁଥିବ, ଘରେ ଆସିଲା ବେଳକୁ କ'ଣ ଅଫିସରେ ଖାଲି ବସିକି ରହିଲେ ଘଟା ଚାଲିବ, ଝାଟିଦେବ ମାତାଜୀ, ତାର କିଛି ନାହିଁ, ମାନେ ତାର ଯେଉଁ ଅଭିମାନ କିଛି ନାହିଁ। ସାତ୍ତ୍ୱିକ ଲୋକର ଅଭିମାନ ଅଲଗା, ସାତ୍ତ୍ୱିକ ଲୋକଙ୍କୁ ସବୁବେଳେ ସମ୍ମାନ, ପଣ୍ଡିତ ହେଇଗଲ, ସାଧୁ ହେଇଗଲ, ସବୁବେଳେ ସମ୍ମାନ, ଯୁଆଡ଼େ ଯିଏ ଗଲେ ବାବା ବସ ବସ, ସିଟ୍ ଛାଡ଼ିଦେବେ, ବାବା ଟିକେ ଖାଅ, ଆସ ଚା ଟିକେ ପିଇ ଦିଅ, ସବୁବେଳେ ସମ୍ମାନ, ସେଇଟା କ'ଣ କରୁ, ତାର ପରୋକ୍ଷ ଭାବରେ ତାର ଏଇ ଅଭିମାନଟା ବଢ଼ାଉଛି, ଏଇ ଅଭିମାନ ବଢ଼ାଉଛି। ସେ ତ ଗୋସ୍ୱାମୀମାନେ ଏତେ ଅକିଞ୍ଚନ ଥିଲେ, ସେମାନେ ସେମାନେ ଧଳା କପଡ଼ା ପିନ୍ଧୁଥିଲେ, ଇଏ ବସ୍ତ୍ର ପିନ୍ଧୁଥିଲେ, କ'ଣ ପ୍ରଭୁପାଜୀ ମହାରାଜ ବହୁତ ସୁନ୍ଦର ପଟପଟ ସେ କଥା ଲେଖିଛନ୍ତି, ସେ ମହାପ୍ରଭୁଙ୍କର ନା, ମହାପ୍ରଭୁ ଯେଉଁ ବେଶ ପିନ୍ଧିଛନ୍ତି, ମହାପ୍ରଭୁ କେମିତି ବେଶ ପିନ୍ଧୁଥିଲେ, ଗୌରିକ ବସନ ଧାରଣ କରୁଥିଲେ, ଆମେ ଆମ ଗୁରୁଙ୍କର ବେଶ, ସେ ବେଶ ଆମେ ନେବା ପାଇଁ ଯୋଗ୍ୟ ନୁହଁ, ଏତେ ଅକିଞ୍ଚନ, ସେଟା କେବେ କେହି କପି କରିପାରିବେନି, ପ୍ରେମର ଯେଉଁ ସ୍ୱଭାବଟାକୁ କେବେ ଅନୁକରଣ ଦ୍ୱାରା ମିଳେ ନା, ଭକ୍ତିରେ କିଛି ଅନୁକରଣ କାମ ଦେବନି। ଅନୁକରଣ ମାନେ କ'ଣ, ଏଇଟା ଗୋଟେ ଡ୍ରାମା, ଯେ ଅନୁକରଣ ମାନେ କ'ଣ କରୁଛ, ଗୋଟେ ଡ୍ରାମା, ଡ୍ରାମାରେ କ'ଣ କ'ଣ ଜିନିଷଟା, ଡ୍ରାମାରେ 2 ଜିନିଷ ଅଛି, ଯେ ଆକ୍ଟର ସିଏ ଜାଣିଛି ମୁଁ ଆକ୍ଟିଂ କରୁଛି, ସେ ଷ୍ଟେଜ୍ରେ ସିଏ ରାଜା, ଷ୍ଟେଜ୍ରୁ ଖାଲି ଟିକେ ଓହ୍ଲେଇଲା ମାନେ ତା ସିନ୍ ସରିଲା, ତା ଯେଉଁ ସିନ୍ଟା ସରିଗଲା, ପଳେଇଲା ବେଳକୁ ଯେଉଁ ଡ୍ରେସିଂ ରୁମ୍ରେ ସେ ବ୍ୟକ୍ତି ଅଲଗା, ପୁଣି ତା ରୋଲ୍ଟା ଦେଲେ ପଡ଼ିଯାଉଛି, ସେ ଜାଣିଛି ମୁଁ ଦୁଇଟା କାମ କରିଛି, ସେ ଦୁଇଟା କାମ କରିଛି, ସେଠି ଗୋଟେ ଆକ୍ଟିଂ, ଭକ୍ତିର ଆକ୍ଟିଂ କିଛି ନାହିଁ, ଭକ୍ତିର ଗୋଟେ ନେଚୁରାଲ ସ୍ୱାଭାବିକ, ତୁମେ ପତିତ ହୁଅ, ତୁମେ ଯାହା ବି ସ୍ୱାଭାବିକ ଚାଲ, ତୁମର କିଛି ଆର୍ଟିଫିସିଆଲ ଭଲ ନାହିଁ, ଆମର କର୍ମାଧିକାର ଅଛି ଆମେ ଭଗବାନ କୃଷ୍ଣ ପାଇଁ କର୍ମ କରିବା, ସ୍ୱାଭାବିକରେ ଭଗବାନ କ'ଣ କରନ୍ତି, ପ୍ରସନ୍ନ ହୁଅନ୍ତି, ଆଉ ଏଥିରେ କପଟତା ଆମର ବଢ଼ିବନି, ଅଭିମାନ ବଢ଼ିବନି, ଆର୍ଟିଫିସିଆଲ ତୁମେ କିଛି କଲା ମାନେ ତୁମକୁ ସମ୍ମାନ ମିଳିବ ଜଗତରେ, ତୁମେ ଆର୍ଟିଫିସିଆଲ କିଛି କୃତ୍ରିମ କରି କିଛି ଦେଖେଇ ଦିଅ ତୁମକୁ ସମ୍ମାନ ମିଳିବ, ଆଉ ସ୍ୱାଭାବିକ ଭାବରେ କିଛି ବଞ୍ଚ, ଯେମିତି ଦେଖୁନ ତୁମେ କିଛି ଚାଷ କରୁଥାଉ କିଏ ସମ୍ମାନ ଦେଉଛି, ସେ ଖଟି ଖାଉଛି ତ କିଏ ସମ୍ମାନ ଦେଉଛି, ଗୋଟେ ଚାଷୀ କିଏ ସମ୍ମାନ ଦେଉଛି, ଭାଇ ସେ ଜଗତ ପାଇଁ କେତେ ବଡ଼ କାମ କରୁଛି, ଚାଷୀ ଚାଷ ନ କରି ତୁମେ ଖାଇବ କ'ଣ, ତୁମ ଅଫିସର ମାନେ ଖାଇବ କ'ଣ, ତୁମ ସାଇଣ୍ଟିଷ୍ଟ ମାନେ ଖାଇବ କ'ଣ, ତାକୁ ସମ୍ମାନ ନାହିଁ, କାରଣ ସେ ସଚ୍ଚା କାମ କରୁଛି, ଯେଉଁମାନେ କରପ୍ଟେଡ୍ କାମ କରୁଛନ୍ତି, ଯେଉଁମାନେ ଆର୍ଟିଫିସିଆଲ କିଛି କରିଦେଇକି କେତେଟା ଚାଷୀଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି, କେତେଟା ଚାଷୀକି ନୋବେଲ ପୁରସ୍କାର ଦିଆଯାଇଛି, ବା କେତେଟା ଚାଷୀକୁ ଗୋଟେ ବଡ଼ ଆୱାର୍ଡ ଦିଆହେଇଛି, ଦିଆହେବ କାହାକୁ, ଯେଉଁମାନେ ଆର୍ଟିଫିସିଆଲି, ଯେଉଁମାନେ ଅନ୍ୟ ଉପରେ ଉପଯୋଗୀ ହେଇ ବଞ୍ଚନ୍ତି, ଯେଉଁମାନେ କୃତ୍ରିମ ଭାବରେ କିଛି ଗୋଟେ ବିଦ୍ୟା ଅଧ୍ୟୟନ କରିକି ଗୋଟେ ବଡ଼ ପୋଷ୍ଟକୁ ଚାଲିଛନ୍ତି, ତାଙ୍କୁ ଦିଆହେବ, ଏ ଜଗତଟା ଏଇଆ, ଆମେ ତା ସେ ପ୍ରିନ୍ସିପଲ୍ରେ ଯିବା, ଆମେ ସ୍ୱାଭାବିକ ସ୍ଥିତିରେ ଯିବା, ଭକ୍ତି ବହୁତ ଉଚ୍ଚା, ପ୍ରେମ ଗୋଟେ ବହୁତ ଉଚ୍ଚା, ପ୍ରେମ ମାନେ ବା କୃଷ୍ଣ, ତ କୃଷ୍ଣ ବସ ହେଇଯିବେ ସେଥିରେ, କୃଷ୍ଣ ଯେମିତି ବସ ହେବେ ତାହେଲେ ସେ ଜିନିଷଟା କେତେ ସ୍ୱାଭାବିକ ହେଇଥିବ, କେତେ ସତ୍ୟ, ପରମ ସତ୍ୟ, ସ୍ୱାଭାବିକ, କେତେ ବଡ଼ ଜିନିଷ ସିଏ, ତାକୁ କୃତ୍ରିମ ଦ୍ୱାରା, କୃତ୍ରିମର ସେଠି ଗନ୍ଧ ଅଛି, ପୁରା ନିର୍ମଳ, ସେଠି ଆକ୍ଟିଂ କିଛି ନାହିଁ, ତ ଏଇ ସତ୍ୟଗୁଣରୁ ଗୋଟେ କ'ଣ ହୁଏ, ଏଇ ଅଭିମାନଟା ଆସେ, ସତ୍ୟଗୁଣର ଅଭିମାନ ଆସେ, ଏଇ ଦେବତାମାନେ କେଉଁ ଗୁଣୀ, ପ୍ରାୟତଃ ସତ୍ୟଗୁଣୀ, ରଜଗୁଣୀ କବ୍ଦା କୋଦା କେବେ କେବେ ଆସେ, ପ୍ରାୟ ସତ୍ୟଗୁଣୀ, ଏଇ ପ୍ରମାଣ ସତ୍ୟଗୁଣର ଅଭିମାନ ଅଛି ବୋଲି ଏଇ ପ୍ରମାଣ, କାରଣ ସତ୍ୟଗୁଣର କେଉଁ ଗୁଣ ଭାବନାଟା ରୁହେ, ପୂଜ୍ୟତ୍ୱ ଭାବନା ରୁହେ, ଚାଷୀ ଯେତେବେଳେ ବିଲକୁ ଆସୁଛି ସେ କେବେ କହୁନାହିଁ ଯେ ମତେ କିଏ ଦେଖି କହିବେ ଭାଇ ଭଲ ଅଛୁ କି, କେହି ଜୁହାର, କି ଚାଷୀ କେହି କହୁ ଚାଷୀ ଜୁହାର ହଉଛି, ଚାଷୀ ବିଲକୁ ଯେତେବେଳେ ଲଙ୍ଗଳ ଧରିକି ଆସୁଛି ତ କିଏ କହୁଛି ଭାଇ ଜୁହାର ଜୁହାର, ସେ ଆଶା କରୁଛି ମତେ କିଏ କୁହନ୍ତୁ ଜୁହାର ବୋଲି, ସେ କେବେ କହିବେନି, ସେ କେବେ କହିବେ, କିନ୍ତୁ ଗୋଟେ ଜଣେ ଟିଚର ବାହାରିକି ଯାଉ, ସେ ଆରେ ମୋତେ ଛୁଆଟା ଗଲା ମୋତେ ପ୍ରଣାମ କଲେନି, ଯାହାର ଯଦି ବିଦ୍ୟା ପାଇଯିବ କି ଯୋଗ୍ୟତା ପାଇଯିବ ତାର କ'ଣ ଆସିବ, ସବୁବେଳେ ସମ୍ମାନ ଆସ ଆସ, ସାତ୍ତ୍ୱିକ ଲୋକମାନଙ୍କର ଏଇଟା ଗୋଟେ ଦୋଷ ରହେ, ସେଥିପାଇଁ ଭଗବାନ କହିଲେ ତ୍ରୈଗୁଣ୍ୟ ବିଷୟ ବେଦା ନୈସ୍ତ୍ରୈଗୁଣ୍ୟ ଭବ ଅର୍ଜୁନ, କାହିଁ କହିଲେ ତିନି ଗୁଣରୁ ଉର୍ଦ୍ଧକୁ ଯାଉ, ସତ୍ୟଗୁଣରେ ବି ସତ୍ୟଗୁଣ ହେଲା କଲ୍ଟିଭେସନଟା ଷ୍ଟାର୍ଟ ହବ, ଚାଷଟା ଭକ୍ତିରେ ଭକ୍ତି ଲତା ଆମେ ଚାଷ କରିବା ଆରମ୍ଭ କରିବା ସତ୍ୟଗୁଣରେ, ଆହାର ସାତ୍ତ୍ୱିକ ହବ, ବିଚାରଧାରା ସାତ୍ତ୍ୱିକ ହବ, ସବୁ ଜିନିଷ ସାତ୍ତ୍ୱିକ କରେ, ଏଇଟା ଆରମ୍ଭ ହବ, ଏ ଶୁଦ୍ଧ ଭକ୍ତି ତିନି ଗୁଣ ଉର୍ଦ୍ଧରେ, ନିର୍ଗୁଣ ବା ସତ୍ୟଗୁଣ ଗୋଟେ ଗୋଟେ ବଡ଼, ଏ ଯେମିତି ପ୍ରାୟତଃ ଧାର୍ମିକ ଲୋକମାନଙ୍କର ମନରେ ଗୋଟେ ଭାବନା କ'ଣ, ମୁଁ ସୁଖୀ, ମୁଁ ସୁଖୀ, କେଉଁଥିରେ ସୁଖୀ, ସେ ଧାର୍ମିକ ଲୋକଟା କେଉଁଥିରେ ସୁଖୀ ଜାଣିଛ, ଅଭିମାନରେ କେବଳ ସୁଖୀ, ମୁଁ ମାଛ ମାଂସ ଖାଉନି, ମୁଁ ପାପ କରୁନି, କେବଳ ଏ ଗୋଟେ ଭାବନାରେ ସେ ସୁଖୀ, ଧାର୍ମିକ ଲୋକଟା ଖାଲି କେବଳ ଭାବନାରେ ସୁଖୀ, ଯଦି ପ୍ରକୃତରେ ବୈଷ୍ଣବ ଧର୍ମ ନ ଜାଣିଛନ୍ତି ସେ କେବଳ ଗୋଟେ ଭାବନାରେ, ସେଥିପାଇଁ ଦେଖୁନା ଯେତେ ବଡ଼ ବଡ଼ ମାୟାବାଦୀ ସଂସ୍ଥା ଗୁଡ଼ାକ ଅଛି, କେତେ ସଂସ୍ଥା ଭାରତର ଯେତେ ପ୍ରକାର ଗୁଡ଼ା ସଂସ୍ଥା ଗୁଡ଼ାକ ଅଛି, ସେ କରୁଛନ୍ତି କ'ଣ, ସେ କ'ଣ କରୁଛନ୍ତି କ'ଣ, ସବୁ ରଜଗୁଣୀ ତମ ଗୁଣି କାମ, ନାଲି କପଡ଼ା ଖଣ୍ଡେ ପିନ୍ଧିଦେଇଛନ୍ତି ବାସ୍, ଲୋକ ତାଙ୍କୁ କହୁଛନ୍ତି କ'ଣ ବାବା, କ'ଣ କୌଣସି ଧର୍ମ ନାହିଁ, ସେ ଧର୍ମରେ ଯାହା ଧର୍ମ ଅଛି ତାକୁ ଯଦି ବିଚାର କରି ଦେଖାଯିବ ତା ଭିତରେ କୌଣସି ସତ୍ୟଗୁଣର ସ୍ଥାନ ନାହିଁ, ସତ୍ୟଗୁଣର ବି ସ୍ଥାନ ନାହିଁ, ଖାଲି ବାହାରେ ଗୋଟେ ସୋ ଅଭିମାନ ଜଗତ, ଜଗତର ଏ ଜଗତରେ ଏଇ ଯେଉଁ ତିନି ପ୍ରକାର ଜୀବ ଭିତରେ ତମଗୁଣୀ ଲୋକ କ'ଣ ହେଲେ, ସେ ମୂଢ଼ ଅବସ୍ଥାରେ ରହିଲେ, ରଜଗୁଣୀ ଲୋକ କ'ଣ କରି ରହିଲେ, ସେ ଆକାଂକ୍ଷା ଅବସ୍ଥାରେ ସବୁବେଳେ କାମନାରେ ଦଗ୍ଧୀଭୂତ ହୋଇକି ରହିଲେ ତାଙ୍କ ହୃଦୟ, ସତ୍ୟଗୁଣୀ ଲୋକମାନଙ୍କର କ'ଣ ଅବସ୍ଥା ରହିଲା, ତାଙ୍କୁ ସୁଖ ମିଳିବ କିନ୍ତୁ ସତ୍ୱ ସଞ୍ଜାୟତେ ସୁଖମ୍, ସତ୍ୱ ସଞ୍ଜାୟତେ ଜ୍ଞାନମ୍, ଗୋଟେ ବିପଦ ରହିଲା ଏଇଟା, ସତ୍ୟକୁ ହେଲା ମାନେ ତୁମକୁ କ'ଣ ମିଳିବ? ସମ୍ମାନ ମିଳିବ, କିନ୍ତୁ ଅଭିମାନଟା ରହିବ। ଏଇଟା ଗୋଟେ ବଡ଼ ଦୋଷ। ସେଥିପାଇଁ ଆମେ ଭକ୍ତ ହେଇଛେ, ଆମର ଭକ୍ତ ଅଭିମାନ ରହିବା ଉଚିତ ନୁହେଁ। ଅଭିମାନୀ ଭକ୍ତ କେବେ ଭକ୍ତ ନୁହେଁ। ଭକ୍ତ ପାଖରେ ଅଭିମାନୀ ଶବ୍ଦ କେମିତି ଯୋଡ଼ା ହବ? ମୁଁ ଭକ୍ତ, ମୁଁ ଏତେ ଜାଣିଛି, ମୁଁ ପଣ୍ଡିତ, ମୁଁ ଜ୍ଞାନୀ, ମୁଁ ଠିକ୍ କରୁଛି। କଳିଯୁଗରେ ଯଦି ଶୁଦ୍ଧ ଭକ୍ତିର ଯିବା କହିଲେ, ଭାଗବତଙ୍କୁ କହିଲେ ନା, ଶୁଦ୍ଧ ଲଭ ପ୍ରସାଦ ତାତ୍ମା କୋଟି ସୁବି ମହାମୁନି, କୋଟି କୋଟି ଜୀବ ଭିତରେ ଜଣେ ମହାମୁନି। ଶୁଦ୍ଧ ଭକ୍ତ କ'ଣ ଏତେ ସହଜ ଜିନିଷ ନା କ'ଣ? କେବଳ ଯଦି ଜଣେ ସେହି ଶୁଦ୍ଧ ଭକ୍ତଙ୍କର କୃପାଟା ପ୍ରାପ୍ତ ହୁଏ, ନିତ୍ୟ ସିଦ୍ଧ ଭକ୍ତଙ୍କର ତାଙ୍କ ପଦାଙ୍ଗ ଅନୁସରଣ କର, ହେତୁ କି କୃପା ପ୍ରାପ୍ତ ହୁଏ, ତାହେଲେ ସେ ଶୁଦ୍ଧ ହେଇପାରିବ। ତେଣୁ ଏଇ ଯେଉଁ ଅଭିମାନ ଇନ୍ଦ୍ରଙ୍କର ଚାଲି ଆସିଛି, ଶ୍ରୀ କୃଷ୍ଣ କ'ଣ କହୁଛନ୍ତି? ପ୍ରଥମେ କ'ଣ କଲେ, ସମ୍ବର୍ତ୍ତକ ଗଣ ସମ୍ବର୍ତ୍ତକ ନାମ ମେଘାନମ ଚାନ୍ତିକାରିଣମ ଇନ୍ଦ୍ରମ ପ୍ରୋଚୋଦୟତ କୃଦ୍ଧମ ବାକ୍ୟଂଚ ହ୍ୟସନୋତ୍ପତ। ଏଇ ବାକ୍ୟ କହିଲେ ସମ୍ବର୍ତ୍ତକ ଅନ୍ତକାରିଣମ, ପ୍ରଳୟ ସମୟରେ ଯେଉଁମାନେ ସମ୍ବର୍ତ୍ତକ, ବାୟୁ ସମ୍ବର୍ତ୍ତକ, ଅଗ୍ନି ସମ୍ବର୍ତ୍ତକ, ବର୍ଷା ମେଘ, ସେମାନଙ୍କୁ ଡାକ, ତିନିଟା ସବୁବେଳେ ସମ୍ବର୍ତ୍ତକ ବ୍ୟବହାର କରାଯାଏ ପ୍ରଳୟ କାଳ ଯେଉଁଟା ଲାଗେ। ବର୍ତ୍ତମାନ କାହାକୁ ଡାକିଲେ? କେବଳ ସମ୍ବର୍ତ୍ତକ ମେଘକୁ। ଗଣ ସମ୍ବର୍ତ୍ତକ ନାମ ମେଘାନମ ଡାକିଲେ, ଡାକି କ'ଣ କହୁଛନ୍ତି? କ୍ରୋଧରେ ଆଜି କୃଷ୍ଣଙ୍କୁ ଏଭଳି କହୁଛନ୍ତି, ତୁମେ ଯିବ ଏହା କରିବ, କିନ୍ତୁ ତା ପୂର୍ବରୁ କୃଷ୍ଣଙ୍କୁ କ'ଣ କହୁଛନ୍ତି ଦେଖ। ଅହୋ ଶ୍ରୀମଦ ମହାତ୍ମ୍ୟମ ଗୋପାନମ କାନନୋକସମ କୃଷ୍ଣମର୍ତ୍ତ୍ୟମୁପାଶ୍ରିତା ୟେ ଚକ୍ରୁ ଦେବ ହେଲନମ। ଅହୋ କି ଆଶ୍ଚର୍ଯ୍ୟ, ଶ୍ରୀମଦ ମହାତ୍ମ୍ୟ, ଧନ ମଦର ମହାତ୍ମ୍ୟକୁ ଦେଖ। କାହାକୁ କହୁଛନ୍ତି? ନନ୍ଦ ବ୍ରଜବାସୀମାନଙ୍କୁ। ସେ ଭାବୁଛନ୍ତି କ'ଣ, ପୂର୍ବରୁ ଧନ ନନ୍ଦଙ୍କର ନଥିଲା, ସେ ଗରିବ ଥିଲେ, ଏବେ ବୋଧେ ପଇସା ପତ୍ର ବହୁତ ହେଇଗଲା, ମୋତେ ଭୁଲିଗଲେ, ପୂଜା କରୁନାହାନ୍ତି। କିନ୍ତୁ ସେ ଜାଣିନାହାନ୍ତି କୃଷ୍ଣ ଯେତେବେଳେ ଏଠି ସ୍ୱୟଂ ଆସିଛନ୍ତି ବ୍ରଜକୁ, ବର୍ତ୍ତମାନ ଲକ୍ଷ୍ମୀ ସ୍ୱୟଂ କ୍ରୀଡ଼ା କରୁଛନ୍ତି ବ୍ରଜରେ। ଏଥିରୁ ଜଣାପଡ଼ୁଛି ବର୍ଷ ଭିତରେ ଇନ୍ଦ୍ର ଡିଫରେନ୍ସଟା ଜାଣିପାରୁଛନ୍ତି, ବ୍ରଜରେ ବହୁତ କିଛି ଉନ୍ନତି ହେଇଛି। ବ୍ରଜରେ ସମସ୍ତେ ସୁନ୍ଦର ବସ୍ତ୍ର ଅଳଙ୍କାର ପିନ୍ଧିଛନ୍ତି, ବ୍ରଜଭୂମି ଲକ୍ଷ୍ମୀଙ୍କର କ୍ରୀଡ଼ାଭୂମି ହେଇଛି, ତାଙ୍କ ପତି ଆସିଛନ୍ତି ନା। ତେଣୁ ସିଏ ଭାବୁଛନ୍ତି ଏଇ ଶ୍ରୀମଦ ଯେଉଁ ବଢ଼ିଯାଇଛି କାହାର, ବ୍ରଜବାସୀମାନଙ୍କର, ସେ ଶ୍ରୀମଦ ମହାତ୍ମ୍ୟମ ଏ ଗୋପାନମ କାନନ ଉକସମ, ଏ ଗୋପମାନେ ଯେଉଁ କାନନରେ ରୁହନ୍ତି, କେଉଁଠି ବନବାସୀମାନଙ୍କର ଶ୍ରୀମଦ ହେଇଗଲା ବେଳକୁ ଏଇଟା ଧନ ଗୋଟେ ମଦ ନା, ମଦ ନିଶାଟା ଭାଙ୍ଗିଯାଏ, ମଦ ନିଶାଟା 6 ଘଣ୍ଟା ରହିବ, 8 ଘଣ୍ଟା ରହିବ, ତାପରେ ଭାଙ୍ଗିଯିବ, ଧନ ନିଶା କେବେ ଭାଙ୍ଗିବନି। ଏ ଯେ ମଦ ଧନ ମଦ ଏ କେବେ ନାହିଁ, କେବଳ ଗୋଟିଏ ଜିନିଷରେ ଭାଙ୍ଗିବ, ପତନରେ କେବଳ ଭାଙ୍ଗେ। ନାରଦ ମୁନି ଦଶମ ସ୍କନ୍ଧରେ ଅଭିଶାପ ଦେବା ପୂର୍ବରୁ ନଳକୂପର ମଣିଗ୍ରୁପକୁ କହିବେ ନା, ଶ୍ରୀମଦ ତାଙ୍କୁ ଅଞ୍ଜନ ଦେବାକୁ ପଡ଼ିବ, ଆମକୁ ଶ୍ରୀମଦ ହେଇଯାଇଛି, ଧନ ମଦ ହେଇଯାଇଛି, ଆମକୁ କେବଳ ପତିତ କରିଦେଲେ ଆଙ୍କର ଚକ୍ଷୁ ଫେରିବ। ଧନକୁ ସମସ୍ତେ ବ୍ୟବହାର କରିପାରିବେନି, କେବେ କରିପାରିବେନି। ଦୁଇ ପ୍ରକାର ଅଛନ୍ତି ଜୀବ, ଜଣେ ଧନ ପ୍ରତି ଆସକ୍ତ, ଜଣେ ଧନକୁ ଭୋଗ କରେ, ଆଉ ଜଣେ ଧନକୁ ସଦ୍ବ୍ୟବହାର କରେ, ଭଗବତ କାର୍ଯ୍ୟରେ ଲଗାଏ। ଗୋଟେ ଓଡ଼ିଆରେ ଅଛି ଗୋଟେ ଲକ୍ଷ୍ମୀ ଛଡ଼ା, ଗୋଟେ ଓଡ଼ିଆରେ ଶବ୍ଦ ଶୁଣିଥିବ ଲକ୍ଷ୍ମୀ ଛଡ଼ାଟା, ଲକ୍ଷ୍ମୀ ଛଡ଼ା କ'ଣ ବୁଝିପାରୁଛ? ତାଙ୍କୁ ତୁମେ ଯେତେ ଟଙ୍କା ଦିଅ ସେ ଖାଇକି ଗୋଟେ ଦେବେ। ଗୋଟେ କପଡ଼ା କିଛି ଆବଶ୍ୟକ ନାହିଁ, ଗୋଟେ କପଡ଼ା କିଣି ଆଣିବେ, ଗୋଟେ ସାଇକେଲ ଦରକାର ନାହିଁ, ଦରକାର କିଣି ଆଣିବେ, ଏଇଟା ଯିବ ବଜାରକୁ ଯିବେ, ପୁଳେ ଧରି ଆସିବେ, ମାନେ ଗୋଟେ ଲକ୍ଷ୍ମୀ ଛଡ଼ା କୁହାଯାଏ। ତାର କ'ଣ ଭୋଗ ପ୍ରବୃତ୍ତିଟା ପ୍ରବଳ, ଭୋଗ ପ୍ରବୃତ୍ତିଟା ପ୍ରବଳ, ସେମାନେ ଭୋଗୀ। ଆଉ ଆଉ ଯେଉଁମାନଙ୍କର ପ୍ରଚୁର ଧନ ରହିଛି, ସେମାନେ ଧନଟାକୁ କ'ଣ କ'ଣ କରନ୍ତି? ସବୁବେଳେ ଚାହାନ୍ତି ମୁଁ କେମିତି ଅଧିକା ବଢ଼େଇବି, ଧନକୁ ବୃଦ୍ଧି କରିବାର ଗୋଟେ ଲାଳସା ରହେ। ଗୋଟେ ମନ ଏମିତି ଗୋଟେ ଭଗବାନ ସୃଷ୍ଟି କରିଛନ୍ତି, ଗୋଟେ ଏଲିମେଣ୍ଟସ ମନ, ସେ କିଛି ନାହିଁ, ସେ ରୁଟି ଦୁଇଟା ଖାଉଛି, କ'ଣ ଗୋଟେ ପେଟ ଭିତରୁ ଯେତିକି ଦରକାର ସେତିକି ଯାଉଛି, ଗୋଟେ କପ୍ ଜିନିଷ ଯାଉଛି, ହାତଟାକୁ ତୁମେ ଯେତେ ବଡ଼ କରିପାର ସେତିକି ତୁମ ପାଟି ଭିତରକୁ ଯିବ, ହାତର କେତେ ଆଙ୍ଗୁଲଟାକୁ କେତେ ବଡ଼ କର, ଯେତେ ଏତିକି କରିବ ଏତିକି ତୁମର ଦରକାର। କିନ୍ତୁ ସେ 100 କୋଟି ଟଙ୍କା ରଖିଛି, ପେଟର ଜାଗାଟା କେତେ, ଚାଙ୍କଡ଼େ ପେଟ, ମାନେ ତୁମେ ଯୁଆଡ଼େ ମାପିବ ଚାଙ୍କଡ଼ା ହବ, ଦେଖୁନା ତୁମେ ଯୁଆଡ଼େ ମାପିବ ସବୁଆଡ଼େ ଚାଙ୍କଡ଼ା ହବ, ଉପରକୁ ନାହିଁ, ଯେତିକି ତୁମ ପେଟଟା ତୁମେ ଚାଙ୍କଡ଼ା ହେବ, ତେଣୁ ଏଇଟା ହାତଟାକୁ ଯେତେ ବଡ଼ କର ଏତିକି ତୁମର ଆହାର ହେଇପାରିବ। ଅତି ବେଶୀରେ ଜଣେ ଖାଇବା ଲୋକ ଏତିକିରେ ଖାଇବା କଥା, ତେଣୁ ଶହ ଶହ କୋଟି ଟଙ୍କା ଲୋକ ରଖିଛନ୍ତି, କୋଟି କୋଟି ଟଙ୍କା ରଖିଛନ୍ତି, କାହିଁକି ଏ ମନ ଗୋଟେ କ'ଣ କରେ, ମୁଁ ଧନୀ, ମୁଁ ଧନୀ, ଏଇଟା ଗୋଟେ ସ୍ୱାଦ, ଧନୀର ଗୋଟେ ଟେଷ୍ଟ ଅଛି ନା, କିଛି ନାହିଁ ତାକୁ ବ୍ୟାଙ୍କ ହଗୁଛି, ଟଙ୍କା ରଖିଛି ବ୍ୟାଙ୍କରେ, କିନ୍ତୁ ଖାଲି ମନ ମୋର ଧନ ଅଛି, ଖାଉଛୁ କ'ଣ, ତୁ ସେୟା ଖାଉଛୁ। ଧନୀ ଲୋକ ଭୋଗ କଲାବେଳେ ବହୁତ କଷ୍ଟ ପାଏ, ଧନୀ ଲୋକର ଭୋଗଟା ବହୁତ କଷ୍ଟ, କାହିଁକି ସେ ଭଲ ଭଲ ଆଇଟମ ସିନା ଖାଉଛି, ବହୁତ କଷ୍ଟରେ ଖାଏ, ମନ୍ଥରେ ଲାଷ୍ଟ କଥା ହିସାବ କରିଦେବ ଏତେ ଚାଲିଗଲା, ସେ ସେଇ ଗୋଟେ ଦିନ ଯେତିକି ଦୁଃଖୀ ହୁଏ, ଗରିବ ଦିନ ମାନେ ଜୀବନ ସାରା ଉପାସ ରହିଲେ ଦୁଃଖୀ ହବନି। ଏବେ ସବୁ ଭାଗବତ ବାଣୀ, ଧନ ଉତ୍କର୍ଷେ ଦୁଃଖମ ଶୁକ୍ରବାଦ ଲେଖିଲେ, ବଢ଼ିଲେ ଦୁଃଖ, ବ୍ୟୟ ଦୁଃଖମ ଖର୍ଚ୍ଚ ହେଲେ ଦୁଃଖ, ଉତ୍କର୍ଷେ ବ୍ୟୟ ନାଶ ନଷ୍ଟ ହେଲେ ଦୁଃଖ, ଆଚ୍ଛା ଭୋଗ କଲେ ଦୁଃଖ, ଲୋକ ଦେଖାଣେ ଖାଇ ଖୁଇ ଦେବେ, ତାପରେ ହିସାବ କଲାବେଳକୁ ଆରେ ଏତେ ପଇସା ଖର୍ଚ୍ଚ ହେଇଗଲା, ଏ ମାସରେ ଏତେ ପଇସା ଖର୍ଚ୍ଚ ହେଇଗଲା, ଏହା ହେଲା ତା ଚଲେଇବେ, କିରେ କାହିଁକି ତୁମେ ଏମିତି ହଉଛ, ତୁମେ ଯେତିକି ବୃଦ୍ଧି ଉତ୍କର୍ଷେ ଲେଖିଲେ ବଢ଼ିଲେ ସରି ସଞ୍ଚୟ ରଖିବ, କେଉଁଠୁ ରଖିବି ପଇସା, କେଉଁଠୁ କ'ଣ କରିବି, ଏଇ ଯେଉଁ ନେଇକି ସ୍ୱିସ୍ ବ୍ୟାଙ୍କରେ ରଖୁଛନ୍ତି କ'ଣ, ତାଙ୍କ ଟଙ୍କା ଏତେ ରହିଛି, ଇଣ୍ଡିଆର କେଉଁଠି ବ୍ୟାଙ୍କ ରଖିଲା ମାନେ କରପ୍ଟେଡ଼ ହେଇଛି, ଧରା ପଡ଼ିବ, ଇଏ କରିବେ, ତା କେଉଁଠି ନେଇକି ସ୍ୱିସ୍ ବ୍ୟାଙ୍କରେ ରଖ, ସେ ଶାଳିନାର ରଖ, ନା ସଡୁ ନାଁ ରଖ, ୟା ନାଁରେ ରଖ, ତା ନାଁରେ ରଖ, ସ୍ୱିସ୍ ବ୍ୟାଙ୍କର ସବୁ ଖାଇଛି ନା ଟଙ୍କା, ଅଲଗା ବ୍ୟାଙ୍କ ପଳାଉଛନ୍ତି, ଆଉ ଇଣ୍ଡିଆନ ସେଠି ଯାଇ ବିଦେଶରେ ପଳାଉଛନ୍ତି, ବିଦେଶରେ ବିଜନେସ୍ ପ୍ଲାନ୍ରେ ଇଣ୍ଡିଆନ ଏଇ ଯେଉଁ ବଡ଼ ବଡ଼ ସବୁ ଟଙ୍କା ଫ୍ରଡ଼୍ କରି ଯାଇଛି, ସେମାନେ କେମିତି ନେଉଛନ୍ତି ଟଙ୍କା, ସେମାନେ ବିଦେଶ ପ୍ରିନ୍ସିପଲ୍ ଅଛି ନା, ବିଦେଶୀ ଇଣ୍ଡିଆକୁ ଗଲେ, ଇଣ୍ଡିଆ ବିଦେଶୀ ଗାଇଲେ ସେଠି ବିଜନେସ୍ ଭିସା କରିବ, ସେଠି ଯାଇ ଗୋଟେ କମ୍ପାନୀ ରହିବ, ସେଠି ଗୋଟେ ନୂଆ କମ୍ପାନୀ ଖୋଲିବ, ଏଠି ଶହ ଶହ କୋଟି ଟଙ୍କା ଅଛି ନା, ସେଠି ପଳେଇଗଲା, ସେଠି ଭିସା ଦେଲେ ପାଇଗଲା, ସେଠି ସିଟିଜେନ୍ସିପ୍ ପାଇଯିବ, ସିଟିଜେନ୍ସିପ୍ ପାଇଗଲା ପରେ କାରଣ ଯେହେତୁ କମ୍ପାନୀ କାମ କରୁଛି, ଏଠୁ ଇଣ୍ଡିଆରୁ ଟଙ୍କା ନେବ, ସେଠି ଟଙ୍କା ନେଇକି ଘର ଦ୍ୱାରା ଆରମ୍ଭ କରିବ, କିଛି ନାହିଁ, ଖାଉଛି ସେ ରୁଟି ଟିକେ ଖାଇବ, ଘିଅ ଆଉ ହଜାର ବେମାର, ଧନୀର ବେମାର ମାନେ କହିବାକୁ ହିଁ ନାହିଁ, ଧନୀ ଦେଖାଯାଏ ଗୋରା ବେଲୁନ, ସିଏ ବେଲୁନ ଦେଖୁଛ ନା, ରଙ୍ଗ ରହିଥିବ କେତେ ସୁନ୍ଦର ଦେଖାଯାଉଥିବ, କିନ୍ତୁ ପବନ ବାଜିଲା ମାନେ ଫୁଟିଲା, ଏଇ ଯେଉଁ ପତ୍ର ଲୋକ ଦେଖୁଛ ଚାଷ କରିବାକୁ ଆସୁଛନ୍ତି, କ'ଣ କଥା ପଚାରେ ନା ସକାଳୁ କ'ଣ ଖାଇକି ଆସୁଛି, କିଛି ନାହିଁ, ପଖାଳି ଟିକେ ଖାଇଥିବ, କ'ଣ ଦିନକୁ ବାରଟା ଗୋଟେ ବାନ୍ଧ କହିଥିବ, କମ୍ ଷ୍ଟ୍ରଙ୍ଗ ଲୋକ ଦେଖୁନା, ସେ ପତ୍ର ଲୋକ କେତେ 60 ବର୍ଷ 70 ବର୍ଷ ହେଲାଣି, ପୁରା ଷ୍ଟ୍ରଙ୍ଗ ଆସୁ, ନିଦ ମୋତେ ହଉନି ଗୋଟେ ଚିନ୍ତା ସେମାନଙ୍କର, ପ୍ରଭୁପଦୀ କୁହନ୍ତି ମୁଁ ଆମେରିକାରେ ଯେକୌଣସି ଡଷ୍ଟବିନ୍ ହେଇଯିବ, ଖାଲି କ୍ୟାପସୁଲ ସ୍ଲିପିଂ କ୍ୟାପସୁଲ, ଗୋଟେ ଲୋକଟା ଖାଉଛି ନା, ଏଇ ଆଣ ବ୍ରେଡ୍ ବଟର ଖିଆ ହବ, କିନ୍ତୁ ତୁ ତ ଏସିରେ ରହିବୁ, ବଟରଟା କ'ଣ ଘିଅଟା ନା, ତୁ ବ୍ରେଡ଼ଟା କ'ଣ ମଇଦାଟା, ଏ ଦୁଇଟା ଆଙ୍କ ହିଟ୍ ଜିନିଷ ଖାଇଲା, ତାପରେ ରାତିକି ନିଦ ହବ କି, ବ୍ରେଡ଼ ବଟର ଖାଇଦେବ ବାରଟା ବେଳକୁ, ସେ ଆମିଷ ଖାଇବ ରାତିକି, ପନିର ଖାଇବ ରାତି, ନିଦ ହବ ଫେର କ୍ୟାପସୁଲ ଖାଇବ, ସେଇଟା ଦୁଃଖୀଟା ଲୋକ, ଗୋଟେ ଅଜ୍ଞାନ, କ'ଣ ବଡ଼ ଅଜ୍ଞାନରେ ପଡ଼ିଛି, ଅଦ୍ଭୁତ ଜୀବନ, ପ୍ରଭୁ ଯେଉଁ ସିମ୍ପଲ ଲାଇଫ କହିଛନ୍ତି, ମଣିଷ ପାଇଁ ବହୁତ କିଛି ଦରକାର ନଥିଲା, ମୁଁ ତ ବିଲକୁଲ ଖାଲି ଗୋଟେ ଭଗବାନଙ୍କ ସେବା, ମୁଁ ପଛ ଜୀବନକୁ ସବୁବେଳେ ଦେଖୁଛି, ଗାଁ ଗହଳିରେ ଯେଉଁ ଲୋକ ରହୁଥିଲେ, ଏ ବର୍ତ୍ତମାନ କି ସିଜିନ, ଏ ବର୍ଷା ସିଜିନରେ ଯେତେ ଧନୀ ଯେତେ ଗରିବ ଲୋକ, ଜହ୍ନି ଉଡ଼ା ନା ଜହ୍ନି ନା ଜହ୍ନି ନେଇ ଆସି ପୋଡ଼ିଦେବେ, ଦେଖିଛ ନା ଜହ୍ନିକୁ ପୋଡ଼ିଦେବେ, ସେ ପିଆଜ ରସୁଣ ଖାଆନ୍ତି, ପିଆଜ ରସୁଣ ତଳେ ଦେବେ, ଦେଇଦେବେ ଗୋଟେ ବାଟିରେ, ସେ ଲୋକ ଖାଇଥାନ୍ତି, ଡାଲି ହେଲେ ଗୋଟେ ଫିଷ୍ଟ ହୁଏ ଲୋକଙ୍କର, ଭେଣ୍ଡି ଗୁଡ଼ା ପୋଡ଼ି ଖାଆନ୍ତି, ଏ ଛଞ୍ଚିଣା ଗୁଡ଼ା, ଆରେ କେତେ ହେଲ୍ଦି ଜିନିଷ ସେମାନେ ଖାଉଥିଲେ, କେତେ ବଢ଼ିଆ ଟେଷ୍ଟ ଥିଲା, ଧନ ଗୋଟେ କ'ଣ, ଧନଟା ଗୋଟେ ମଦ, ଆଉ ବିଶେଷ କରି ଭଗବାନଙ୍କର ସେବକମାନେ ଆମେ ଧନକୁ ଘୃଣା ବି କରିବାନି, କାରଣ ଏଇଟା କ'ଣ ଲକ୍ଷ୍ମୀ, ଭଗବାନଙ୍କର ଆଶ୍ରିତ ହେବା ଦରକାର, ସାଧୁ ଧନର ଦାସ ନୁହେଁ, ସାଧୁ କୃଷ୍ଣଙ୍କର ଦାସ, ଭଗବାନଙ୍କର ଦାସ, ଆମେ ଭଗବାନଙ୍କୁ ଶ୍ରଦ୍ଧାରେ ଦେବା ଦରକାର ଅଛି, ଭଗବାନ ଦ୍ରବ୍ୟ ଖାଆନ୍ତିନି, ଭଗବାନ ଶ୍ରଦ୍ଧା ନିଅନ୍ତି, ଆମେ କେତେ ଆଇଟମ କରୁଛେ ଆମେ ଦେଇପାରିଲେନି ମନ ଦୁଃଖ ହେବା ଦରକାର, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମର ଶ୍ରଦ୍ଧା ନଥିଲା, ଆମେ 100 ଆଇଟମ କରିଦେବା, କେକ୍ କରି ଦେଇଦେବା, ଏଇଟା ଦେଇଦେବା, ସେଟା ଭଗବାନ ସେଟା ଖାଇବେନି, ଭଗବାନ ଦେଖି ୟାର ଶ୍ରଦ୍ଧାଟା କ'ଣ ରହିଛି, ଭଗବାନ ଦ୍ରବ୍ୟ ଖାଉଥାନ୍ତେ, ତାହେଲେ ପୁରୀ ମନ୍ଦିର ଜାଣିଛ ନା କେତେ ପ୍ରକାର କୁଣ୍ଡା ପିଠା ଗୋଟେ ତୁଷାର ଗୋଟେ ଜିନିଷ ହୁଏ, କେତେ ପ୍ରକାର ଜିନିଷ ଲାଗେ ସବୁ ଠାକୁର, ଚାଉଳ ଅରୁଆ ଚାଉଳ ଗୋଟେ ଗୋଟେ କଣ ମୁଁ ଖାଇଛି ଥରେ, ସେ ଅରୁଆ ଚାଉଳ ଗୁଡାକ ସବୁ ଇଏ କି ତାକୁ ସେ କୋଉ ଭକ୍ତ ସେମିତି ଦେଇଛି, ଗରିବ ଭକ୍ତ ଦେଇଛି, ତାକୁ ବି ଭଗବାନ ଖାଇଛନ୍ତି। ଭକ୍ତ ସବୁବେଳେ ଚିନ୍ତା କରିବା ଦରକାର, ଆମେ ଅର୍ଥ ପାଇଁ ସବୁବେଳେ ଲାଳାୟିତ ହେବା ଉଚିତ ନୁହେଁ, ଆମର ସେବା ଭାବନା ରହିବା ଦରକାର। ସେବା ଦ୍ୱାରା ଯେତିକି ଭଗବାନ ଦଉଛନ୍ତି ଅଭାବ କିଛି ରହିବନି, ପ୍ରେମ କିନ୍ତୁ ଆମର ଆବଶ୍ୟକ ଅଛି। ଧନ ଆସିଲା ମାନେ ସାଧୁ ପାଇଁ ବି ଧନ କାଳ, ଧନଟା ସମସ୍ତଙ୍କ ପାଇଁ, ଧନର ବ୍ୟବହାର କରିବା, ଧନ ସମୟ ଶକ୍ତି ଆକୁ ବ୍ୟବହାର କରିବା ଲୋକ ଜଗତରେ ବହୁତ କମ୍, କେବଳ ମହାତ୍ମାମାନେ କରିପାରନ୍ତି। ଧନର ବ୍ୟବହାର, ସମୟର ବ୍ୟବହାର, ନିଜର ଶକ୍ତିର ବ୍ୟବହାର ଆକୁ ସମସ୍ତେ କରିପାରିବେନି, ଆକୁ ଏଇ ପ୍ରାୟ ସମସ୍ତେ ଅପଚୟ କରନ୍ତି, ସମୟକୁ କି ୟୁଟିଲାଇଜ୍ ଆଣନ୍ତିନି। ସମୟଟା କ'ଣ କରିବା ଦରକାର, ଆଜି ଆମେ କରିପାରୁଛୁ କିନ୍ତୁ ସମୟ ଆସିବ ଯେତେବେଳେ ଆଉ ଆଉ ବ୍ରେନ୍ କାମ କରିବନି। ସବୁଥିରେ ଗୋଟେ ଜୋଶ ରହିଛି, କରିବାର ଗୋଟେ ଜୋଶ ରହିଛି, ତ ଭାବନି ଯେ ଆଉ 10 ବର୍ଷ ପରେ ତୁମେ କିଛି କରିପାରିବ, କରିପାରିବନି। ଆମେ ଯେତେବେଳେ ବ୍ରହ୍ମଚାରୀ ଥିଲୁ ଆମେ ବର୍ତ୍ତମାନ ବୁଝିପାରୁଛୁ, ସେତେବେଳେ ଯାହା କରିପାରୁଥିଲୁ ସେତେବେଳେ ଦାୟିତ୍ୱ ବିଷୟ ନଥିଲା, ଗୋଟେ ସିଙ୍ଗିଲ୍ କାମ ତୁମ ସେବାଟା ତୁମେ କରୁଛ ନା, ତୁମେ ଆଉ କିଛି ବୁଝୁଛ କି? ତୁମର ଗୋଟେ ସେବା, ତୁମର ଗୋଟିଏ, ତୁମର ଗୋଟିଏ ସେବା, କ'ଣ ସେ ସେବା? ତୁମର ସେ କାମଟା କରିଦେଲ, ତୁମର ସରିଲା। ହଁ, ତୁମେ ଯାହା କରିବ ତୁମ ମୁଣ୍ଡଟା ଗୋଟିଏ, ତୁମ ମୁଣ୍ଡଟା ଫାଙ୍କା ହେଇଗଲା ନା, ତୁମ ସେବା ସରିଲା ମାନେ ତୁମ ମୁଣ୍ଡ ଫାଙ୍କା, ଯେତେବେଳେ ତୁମେ ଦାୟିତ୍ୱ ନେବ ତୁମ ମୁଣ୍ଡରେ କେତେବେଳେ ଫାଙ୍କା ନାହିଁ, ତୁମ ମୁଣ୍ଡଟା ଗୋଟେ ନେଟ୍ ଭିତରେ ରହିଛି, ଏଇ ଭକ୍ତ କ'ଣ ସେବା କରୁଛି, ସେଠି କ'ଣ କରୁଛି, ସେଠି କିଏ କିଏ ଫୋନ୍ କଲାଣି, କିଏ ମେଲ୍ କଲାଣି, କେଉଁଠି କ'ଣ ହେଉଛି, କେଉଁଠି ପୁରା ତୁମ ମୁଣ୍ଡଟା ଗୋଟେ ପୁରା ଫୁଲ୍ ଜାମ୍ପ ଉପରେ ରହିବ, ପୁରା ରେସ୍ପନ୍ସିବୁଲ୍ ଉପରେ ରହିବ ଫୁଲ୍। ସେତେବେଳେ ତୁମେ ଭାବନି ଯେ ତୁମେ ସିଙ୍ଗିଲ୍ ଥିଲାବେଳେ ଯେତିକି ପଢ଼ୁଥିଲ ଯାହା କରୁଥିଲା ତାହେଲେ କରିପାରିବ, କରିପାରିବନି। ତୁମ ଦାୟିତ୍ୱଟା ବଢ଼ିଗଲା ନା, ରେସ୍ପନ୍ସିବିଲିଟା ବଢ଼ିଗଲା, ଏଇଟା ଭଗବାନଙ୍କ ସେବା ତୁମେ ନେଗ୍ଲେକ୍ଟ କରିପାରିବ, ନେଗ୍ଲେକ୍ଟ କଲା ମାନେ ସମସ୍ତେ ଡିବୋଟି ହଇରାଣ ହେବେ, ଭଗବାନ ବି ହଇରାଣ ହେବେ, ତ ରେସ୍ପନ୍ସିବଲ୍ ଅଛି। ଯେତେବେଳେ ଫାଙ୍କା ରହିଛି ସେତେବେଳେ କିଛି ପଢ଼ିନେବା ଦରକାର, ଭଜନ କରିନେବା ଦରକାର, ସ୍ୱଭାବ ବଦଳେଇ ନେବା ଦରକାର ୟଙ୍ଗ ଏଜ୍ରେ, ଯଦି ଯେତେବେଳେ ରେସ୍ପନ୍ସିବଲ୍ ଆସିନି ତାହେଲେ ଅଧିକା ରେସ୍ପନ୍ସିବଲ୍ ହେଇଯିବ, ଆଉ ସେତେବେଳେ କରିପାରିବନି, ସେତେବେଳେ ସେବା ବି କରିବା ସମ୍ଭବ ହେବନି। ସମୟର, ଶକ୍ତିର ଆଉ ଧନର, ଧନର ବ୍ୟବହାର ସମସ୍ତେ କରିପାରିବେନି। ତୁମ କତିରେ ପଇସା ରହିଲେ, ମୋ 25-30 ଲକ୍ଷ ଟଙ୍କା ଅଛି, କ'ଣ କରିବ? ତୁମ କତିରେ 25 ଲକ୍ଷ ଟଙ୍କା ଅଛି, ମାରୁତି 800 ଯିବ ଭାବିଲି, ଆଉ କ'ଣ କିଣିବ, କେଉଁ ଗାଡ଼ି, ଅଡି, ଏକାଥର ଅଡି, ତାଙ୍କର ଏକାଥର ଅଡି, 25 ଲକ୍ଷ ଅଛି ମାନେ ତାର 25 ଲକ୍ଷର ଅଡି କ'ଣ ହବ, ସେ ଯାହା ବି ଅଡି ହବ ତା ଏକାଥର କିଣିଦେବ, ଦେଖୁନା ଏଇ ଏଇ ବୁଦ୍ଧି। 25 ଲକ୍ଷ ଅଛି ଏଇ ଏଇ କାର, ଏଇ 60,000 ଟଙ୍କାର କାର ଚଢ଼ୁଛ କିରେ, 25 ଲକ୍ଷ ଥିଲା କୃଷ୍ଣଙ୍କର, ମୋର ଗୋଟେ ଗାଡ଼ିରେ ବସିକି ସମୟଟା ଶୀଘ୍ର ଯାଇ ପହଞ୍ଚିବାର ଅଛି, ଶୀଘ୍ର ଟିକେ ଯାଇ ପହଞ୍ଚିବାର ଅଛି, କମ୍ ପଇସାରେ ଆମର ପହଞ୍ଚିବାର ଅଛି। ଧନଟାକୁ ସମସ୍ତେ ବ୍ୟବହାର ଶିଖିନାହାନ୍ତି, ଧନର ବ୍ୟବହାର ସମସ୍ତେ ଶିଖିଛନ୍ତି ନିଜ ପାଇଁ, ଭୋଗ ପାଇଁ, ଭଗବାନଙ୍କ ସେବା ପାଇଁ ବ୍ୟବହାର କରିବା ଶିଖିନାହାନ୍ତି, ବହୁତ କମ୍ ଲୋକ ଜଗତରେ। ଭକ୍ତ ତ ଶିଖିନେ, ଆଉ ଭକ୍ତ ଯଦି ୱେଲ୍ ଟ୍ରେଣ୍ଡ ଅପ୍ ନ ହେଇଥିବ ସେ ଧନ ପାଇଲା ମାନେ ଉଠେଇଦେବ, ମିସ୍ୟୁଜ୍ କରିବ, ଧନଟା କେମିତି ନଷ୍ଟ ହେଉଛି ମୁଁ ନିଜେ ଦେଖୁଛୁ ବାଖ୍ୟା କରେ ନା, ଆମେ ସବୁ ବ୍ରହ୍ମଚାରୀ ଜୀବନ ଦେଖିକି ଆସୁଥିଲୁ ନା, ଜଣେ ଟ୍ୟାପ୍ରେ ପାଣି ଖୋଲି ଦେଉଛି, କ'ଣ ହେଉଛି, ଚାଲିଲା ପାଣି ଚାଲିଥିବ, ସର୍ଫ ସର୍ଫ ପାଣି ବାହାରୁଥିବ, ବାଲ୍ଟି ବାଲ୍ଟି ଧୁଆ ହେଉଥିବ, କିନ୍ତୁ ୟୁନିଟ୍ ପିଛା କେତେ ପଇଲାଣି, ମଟର ଯେତେବେଳେ ଉଠୁଛି ସିଟି ଉପରେ କି ଲାଇଟ୍ ଚାଲିଥିବ, ଫ୍ୟାନ୍ ଚାଲିଥିବ, କ'ଣ ଇଏ ଭଗବାନଙ୍କର ଧନ, କେହି ଚିନ୍ତା କରୁନା, ଧନ ବ୍ୟବହାର ଶିଖିନାହାନ୍ତି ନା, ସମସ୍ତେ କରିପାରିବେନି। ଧନ ଅଛି ମାନେ ଯେ ଆମେ ତାକୁ ଯେକୌଣସି ଭାବରେ ବ୍ୟବହାର କରିଦେବା ଖୁସି ହେବେ, ଗୋଟେ କଞ୍ଜସ ଭଳିଆ କ'ଣ ହେଉଛୁ, ଲୋକମାନେ କୁହନ୍ତି କଞ୍ଜସ ଭଳିଆ କ'ଣ ହେଉଛ, ତୁମେ ଜାଣିପାରୁନ ସଂସାର ସ୍ଥିତିଟା କ'ଣ, ଦେଖିଥିଲ ନା କରୋନା କ'ଣ କରିଦେଲା, ଧନୀ ଗରିବ କରିଦେଲା, ହଜାର ହଜାର ଲୋକ ହାତ ଗୋଡ଼ ହାତ ବନ୍ଦ କରି ରହିଛନ୍ତି, କାଲି ତୁମର କ'ଣ ହବ। ରାଜାମାନେ କ'ଣ କରୁଥିଲେ, ଭୂ ଧନ ରଖୁଥିଲେ, ଗୋଧନ ରଖୁଥିଲେ, ଯିଏ ମନ୍ଦିର କରୁଥିଲା ଆଗରୁ ଦେଖନ୍ତୁ, ଯିଏ ମନ୍ଦିର କରୁଥିଲା ସେ କ'ଣ ରଖୁଥିଲା ଆଗେ, ଏବେ ଗୋଟେ ଗାଁ ମନ୍ଦିର ଦେଖୁନା, ଆମ ଇସ୍କନ ମନ୍ଦିର ଭୁବନେଶ୍ୱର ଇସ୍କନ ମନ୍ଦିର, ଆମର ଜମି କେତେ ଅଛି, ସେ ଗୁରୁଦେବ 5-10 ଏକର ଜମି କରିଦେଇଯାଇଛନ୍ତି, ଏ ଦେଖୁନା ଏ ଗାଁ ବୋଲି ମନ୍ଦିର କେତେ 30-25 ଏକର ଜାଗା, କେଉଁଠି ଏ ଗୌନିତ ମନ୍ଦିର, ଗାଉଁଲି ଏକର ଗାଉଁଲି ମନ୍ଦିରଟା ପୁଣି 30 ଏକର ଜାଗା, କାହିଁକି ନା ତା ପୂର୍ବରୁ ଯେ ମହନ୍ତ ଥିଲେ ସେ ସବୁ କ'ଣ କରିଦେଇଛନ୍ତି, ଭୂ ସମ୍ପତ୍ତି ରଖିଛନ୍ତି, ପ୍ରଭୁଙ୍କୁ ରହିଲେ ନା ଯେମିତି ତାଙ୍କର ସେବା ଶୁଶ୍ରୂଟା ହବ। 25 ଏକର ଜମିରେ ଯଦି ହଜାର ହଜାର ଟଙ୍କା ଆସିଲା ତାହେଲେ କେତେ ହେଲା? ପଚିଶ ହଜାର ଟଙ୍କା। ଏକର ଜମିରେ କଣ ହଜାର ଆସିବ? ବେଶୀ ଆସିବ ନା? ହଁ, ଗୋଟେ ଏକର ଜମି ଧାନ କେତେ ଆସିବ? ପଚିଶ ବସ୍ତା ଧାନ ସେ ଚାଷ କରି ବାର ବାର ହଜାର ଦଉ, ତାହେଲେ ହିସାବ କର ପଚିଶ ଏକର ଜମିରେ କେତେ ହଜାର ଟଙ୍କା ଆସିବ? ତାହେଲେ ସେ ଦୁଇ ଲକ୍ଷ ଅଢେଇ ଲକ୍ଷ ଟଙ୍କା ମାସିକ କଣ, ସରି, ହଁ, ମାସକୁ ତିରିଶ ହଜାର ପାଖାପାଖି ଆସିବ ପୁରୁଣା କାଳ ହିସାବରେ ସେ କରିଥିଲେ। ତା ଅଭାବ ଯେମିତି ଠାକୁରଙ୍କର ନ ହ। ଆଉ ମନ୍ଦିର ଆଜିକାଲି ମନ୍ଦିରରେ କ'ଣ ଅଛି? ଆମର ଆଜିକାଲି ମନ୍ଦିର ସବୁ ସିଟି ଉପରେ, ଆମର ଗୋଟେ ଜମିବାଡ଼ି ଅଛି, ଡୋନେସନ କଲେକ୍ସନ ହବ, ବୁକ୍ ଡିଷ୍ଟ୍ରିବ୍ୟୁସନ ହବ, ଏଥିରେ କରିକି ଚଳିବ। ତା ଦେହରେ ତୁମେ ଏତେ ପ୍ଲାନ୍ ଗୁଡ଼ିକ ନବ ନେଇଥିବ, ଆଜି ଆଜି ଏଇଭଳିଆ ପରିସ୍ଥିତି ହେଲେ ମନ୍ଦିର ଚଳିବ କେମିତି? ଫ୍ୟୁଚର ନ ହବ କିଛି ମାନେ ଅଛି? ଧନର ବ୍ୟବହାର ସମସ୍ତେ ଜାଣନ୍ତିନି। ଆମେ ଗୁରୁଦେବଙ୍କ ଦୃଷ୍ଟି ଶିଖିଛୁ, ପ୍ରଭୁପଦଙ୍କ ଦୃଷ୍ଟି, ପ୍ରଭୁପଦଙ୍କ ଜୀବନକୁ ଆମେ ଆମେ ସବୁ ଦେଖୁଛୁ। ପ୍ରଭୁପଦ ନିଜେ ଭିକ୍ଷା ପଇସା ରଖୁଥିଲେ, ସବୁ ରଖୁଥିଲେ, ଗୁରୁଦେବ ନିଜେ ଆକାଉଣ୍ଟ ରଖୁଥିଲେ, ଏଇଟା ଗୋପାଳ ଆକାଉଣ୍ଟ। ଦରକାର କ'ଣ? ଭଗବାନ ଉପରେ, ଭଗବାନ ଉପରେ ଭରସା କରେ, ଭଗବାନ ଟଙ୍କା ଦେବେ, କ'ଣ ଦରକାର ଅଛି ଆମେ ଉଠେଇ ଦେବା? କି ଭଗବାନ ଏବେ ଟଙ୍କା ଦେଉଛନ୍ତି, ତୁମେ ହେଟା ରଖୁନା, ଏଇଟା କ'ଣ ଭଗବାନଙ୍କର ନୁହେଁ କି? ଯଦି ଭଗବାନ ବର୍ତ୍ତମାନ ଅଧିକା ଧନ ଦେଉଛନ୍ତି, ତାହେଲେ ସେଇଟାକୁ ଆମେ ସଞ୍ଚୟ କରି ରଖିବା ଭଗବାନଙ୍କ ପାଇଁ, ସେଇଟା କ'ଣ ହେଲା? ଭଗବାନଙ୍କର ନୁହେଁ କି? ଧନର ବ୍ୟବହାର ସମସ୍ତେ କରିପାରିବେନି। ଆଉ ସେଇଥିପାଇଁ କ'ଣ ହେଉଛି, ଏଇ ଶ୍ରୀମଦଟା ଆସୁଛି। ଯେଉଁମାନେ ନିଜ ପାଇଁ ସଞ୍ଚୟ କରିବେ, ନିଜର ଭୋଗ କରିବେ, ଶ୍ରୀମଦ ଧନାନ୍ଧ କୁହାଯାଏ। ଧନ ଅଧିକା ହେଇଗଲେ ଲୋକ ଅନ୍ଧ ହେଇଯାଏ। ଇନ୍ଦ୍ର ଆଜି ଏଭଳି ଭାଷା କହୁଛନ୍ତି, ଦେଖ, ଓହୋ ଶ୍ରୀମଦ, ଶ୍ରୀମଦ ମହାତ୍ମ୍ୟମ, ଶ୍ରୀମଦ ମହାତ୍ମ୍ୟମ, ଧନ ମଦର ମହାତ୍ମ୍ୟକୁ ଦେଖ। କ'ଣ? ଗୋପାନମ କାନନ ଅଗସମ, ଏମାନେ ବଣରେ ରହିବା ଲୋକ, ପୁଣି ଗୋପ ଜାତି, ମାନେ କେତେ ଘୃଣ୍ୟ ଦୃଷ୍ଟିରେ ସିଏ ଦେଖୁଛନ୍ତି। କୃଷ୍ଣ ମର୍ତ୍ତ୍ୟମ ଉପାଶ୍ରିତମ, ଏଇ ମର୍ତ୍ତ୍ୟ ମର୍ତ୍ତ୍ୟ ଲୋକରେ କୃଷ୍ଣଙ୍କୁ, କୃଷ୍ଣ ଭଗବାନ କହୁନାହାନ୍ତି। ଅଭିମାନରେ କେହି କାହାକୁ ମାନନ୍ତିନି, ଅଭିମାନରେ ଶିଷ୍ୟ ଗୁରୁକୁ ବି ମାନିବନି, ଈଶ୍ୱରଙ୍କୁ ବି ମାନିବନି। ଜୀବ ଭିତରେ ଯେଉଁ ଅଭିମାନ ରହିଛି, ଅହଙ୍କାର ରହିଛି, ଏଇଟା ଆସିଲା ମାନେ ସେ କାହାକୁ ମାନିବନି, ସେ କାହାକୁ ମାନିବନି। ଜୀବର କିଛି ଗୋଟେ ମଳବାହୀ ଶରୀର, ପବନ ବନ୍ଦ ହେଇଗଲେ ଏକାଥର ପ୍ରାଣ ଗଲା, ସିଏ ଯେତେବେଳେ ତାର ଅଭିମାନ ଆସିବ, ତ କେହି ପାରିବେନି। ସେ କାହାକୁ ବି, କାହାକୁ ଆଲୋଚନା ସମାଲୋଚନା, କାହାକୁ କ'ଣ କହିବେ, ତା ହିସାବ ପତ୍ର ନାହିଁ। ଦେଖୁନାହାନ୍ତି ଇନ୍ଦ୍ରଙ୍କର କ'ଣ ଅବସ୍ଥା। କୃଷ୍ଣ ମର୍ତ୍ତ୍ୟମ ଉପାଶ୍ରିତମ ଯେ ଚକ୍ରୁ ଦେବ ହେଲରମ, ମୁଁ ଦେବତା ଏ ମର୍ତ୍ତ୍ୟପୁରର ନିବାସୀ କୃଷ୍ଣଙ୍କର ଆଶ୍ରୟ କରି ଏ ଗୋପ ଜାତିମାନେ ବନବାସୀମାନେ ଶ୍ରୀମଦ ମହାତ୍ମ୍ୟରୁ ମୋର ଅବହେଳନା, ମୋ ଦେବ ମୋର ଅବହେଳନା କରିଛନ୍ତି। ଭଗବାନଙ୍କ ଏମିତି କଥା କହିଦେଉଛନ୍ତି। ଆଉ ସେ କେଉଁ ଗୁଣ ରହିବା ଲୋକ? ସତ ଗୁଣରେ ଏପଟେ ଦେବ, ଇନ୍ ଦେବରାଜ ଆଜି ଏଇ କଥା କହୁଛନ୍ତି। ତାହେଲେ କମ୍ ଚିନ୍ତା କରି ଦେଖ, ମନୁଷ୍ୟ ଭିତରେ ଯେଉଁ ଅଭିମାନ ରହିଛି, ଅହଙ୍କାର ରହିଛି, ତାହେଲେ ଜୀବଟାକୁ କେତେ ତଳକୁ ନ ନେଇଯିବ। ଯେକୌଣସି ପରିସ୍ଥିତିରେ ଗୋଟେ ଜୀବକୁ ନେଇ କୁଆଡ଼େ ପକେଇଦେବ? ଇସପତ୍ର ଶ୍ରୀ ଚ ଯସ୍ୟ ହର୍ଷ ମହାତ୍ମ୍ୟମ ତେ ଆଚ୍ଛା ସରସ୍ୱତୀ କୃତ ଅର୍ଥ ମର୍ତ୍ତ୍ୟ ମର୍ତ୍ତବ୍ୟ ହିତମ ଦେବସ୍ୟ ମମ ଦୃଷ୍ଟସ୍ୟ ହେଲମ ଇତି ସରସ୍ୱତୀ ବାସ୍ତବ ଅର୍ଥମ। ଏ ସବୁ ଶ୍ଳୋକ ଗୁଡ଼ାକରେ ଯେତେ ଶ୍ଳୋକ ରହିଛି ତାର ସବୁ ସରସ୍ୱତୀ କୃତ ଅର୍ଥ କରିଛନ୍ତି କିଏ? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଶ୍ରୀଦର୍ଶନମୀ କରିଛନ୍ତି। କାହିଁକି ସରସ୍ୱତୀ କୃତ ଅର୍ଥ କଲେ? ନା, ଇନ୍ଦ୍ର କେବେ ତ ଭଗବାନଙ୍କୁ ଗାଳି ଦେଇପାରିବେନି। କାହିଁ ଗାଳି ଦେଇପାରିବେନି? ଏତେ ଲୀଳା ଲୀଳା ପ୍ରସଙ୍ଗର ଚାଲିଛି ନା, ଲୀଳାଟା ଚାଲିଛି ନା। ଆଉ ଯଦି ବି ଗାଳି ଦେଉଛନ୍ତି ବି, ଭାଗବତ ଭଳି ବଚନ, ଭାଗବତ ଭଳି ଶାସ୍ତ୍ରରେ ଏ କଥାଟା କେମିତି ଲେଖା ହବ? ସେଥିପାଇଁ ସେ ଗୋଟେ ଅର୍ଥ ଲେଖିଲେ, ଏଟାକୁ ସରସ୍ୱତୀ କୃତ ଅର୍ଥ କୁହାଯାଏ। ଇନ୍ଦ୍ର ଯାହା କହୁଛନ୍ତି, ଇନ୍ଦ୍ର ଗୋଟେ ଅର୍ଥରେ କହୁଛନ୍ତି, କିନ୍ତୁ ସରସ୍ୱତୀ ତାକୁ ଅଲଗା ଅର୍ଥରେ ବ୍ୟାଖ୍ୟା କରୁଛନ୍ତି। କାରଣ ସରସ୍ୱତୀ ହେଉଛନ୍ତି ବାଗଦେବୀ, ସେ ଭଗବାନଙ୍କର ସେବିକା ନା, ପରାବିଦ୍ୟା ଅଧିଷ୍ଠାତ। ସେ କ'ଣ କରିବେ? ସେ ଭଗବାନଙ୍କୁ ସବୁବେଳେ ସ୍ତୁତି କରିବେ, କାରଣ ସେ ତ ଯିବାର ଅଛନ୍ତି ନା। ସେ କେବେ ତାଙ୍କ ମୁଖରୁ, ଇନ୍ଦ୍ରଙ୍କ ମୁଖରୁ କେବେ କ'ଣ କୁବଚନ ଭଗବାନ ପ୍ରତି ଯିବ କି? ଭଗବାନଙ୍କୁ ତ କେହି କହିପାରିବେନି, କୁବଚନଟା ପ୍ରଭୁ କେମିତି ସେ କହିବେ? ଯେମିତି ଭକ୍ତିଧାନ ଠାକୁର କୁହନ୍ତି ନା, ଜଣେ ଆକାଶକୁ ଜଣେ ଥୁକାର କରିବ, ସେ କ'ଣ ହବ ସେ ଥୁକାରଟା? ତୁମେ ଆକାଶକୁ ଅନେଇକି ଛେପଟା ପକେଇବ, ସେ ତୁମ ମୁହଁରେ ପଡ଼ିବ। ମହତ୍ ପୁରୁଷ, ମହାପୁରୁଷ, ଭଗବାନଙ୍କ ନିକଟକୁ ଯେଉଁମାନେ ଏଇ ବଚନ ଗୁଡ଼ାକ ପ୍ରୟୋଗ କରନ୍ତି, ତାଙ୍କର କ'ଣ ହବ? ସେଇଟା ତାଙ୍କରି ଉପରକୁ ପଡ଼ିବ। ତେଣୁ ଏସବୁ ସରସ ଯୁକ୍ତ ଅର୍ଥ, ଏ ଅର୍ଥ ମୁଁ କରିବି ନାହିଁ, ବହୁତ ବଡ଼ ବଡ଼ ବ୍ୟାଖ୍ୟା ରହିଛି, ଏ ଦେବ ହେଲଣ ମୋ ଅର୍ଥକୁ ସେ କରୁଛନ୍ତି। ଆଉ ସିଏ ବଚନ ସିଏ ଗାଳି ଦେଲା ଭଳି କଥା କହୁଛନ୍ତି, କିନ୍ତୁ ସରସ୍ୱତୀ ତାଙ୍କୁ ଭଗବାନଙ୍କୁ ପ୍ରଶଂସା କରୁଛନ୍ତି, ଇନ୍ଦ୍ରକୁ ଇନ୍ଦ୍ରଙ୍କ ସହ ଦୋଷ ଦେଖାଉଛନ୍ତି, ତାଙ୍କୁ ସରସ୍ୱତୀ କହୁଥିବା ଅର୍ଥ କୁହାଯାଏ। ଭାଗବତର ଭାଗବତ ଯେଉଁ ପଢା ଯାଉଛନ୍ତି, ଭାଗବତରେ ଆଚାର୍ଯ୍ୟମାନେ ସବୁ ଅର୍ଥ ଦେଇଛନ୍ତି। କେହି ଭାବି ହେଉଛନ୍ତି ନା ମୁଁ ଶ୍ଳୋକ ଅର୍ଥ ପଢ଼ିକି ଭାଗବତ ଜାଣିଦେବି, ନା ଭାଗବତର ତିନି ଅର୍ଥ ଅଛି, ବାସ୍ତବ ଅର୍ଥ ଅଛି, ଆଚ୍ଛାଦନା ଅର୍ଥ ଅଛି, ବାସ୍ତବ ଅର୍ଥ ଅଲଗା। ସବୁ ଶ୍ଳୋକର ନାହିଁ, କେତେ ଶ୍ଳୋକର ଅଛି ତା ବାସ୍ତବ ଅର୍ଥଟା କ'ଣ, ଆଚ୍ଛାଦନା ଅର୍ଥ ଅଛି, ଗୋଟେ ଜାଗାରେ ସେ ଅର୍ଥଟାକୁ ଆଚ୍ଛାଦନ କରି ରଖାଯାଇଛି, ବାସ୍ତବ ଅର୍ଥ, ଆଚ୍ଛାଦନା ଅର୍ଥ, ଆଉ ଗୋଟେ କ'ଣ ଅଛି, କୁକ ଅର୍ଥ ନା କ'ଣ, ଗୋଟେ କୁକ ସେଟା କିଛି ପଢ଼ିଲେ, ଯେମିତି କୃଷ୍ଣ କହୁଛନ୍ତି ଏଇଟା ଆଚ୍ଛାଦନ ଅର୍ଥ ଏଠି ଲାଗିବ, ତମେ ଓମ୍ ଶରଣମ୍ ଗଚ୍ଛ ସର୍ବଭାବେନ ଭାରତ ତତ୍ପ୍ରସାଦ ପରାସନ୍ତି ସ୍ଥାନ ପ୍ରାପ୍ତ, ଜାଣିନ ସେ ଶ୍ଳୋକ ସ୍ଥାନ ପ୍ରାପ୍ୟ ସି ଶାଶ୍ୱତମ କହିଲେ। ଆଚ୍ଛା ତୁମେ ଏଣେ କହୁଛ, ମୁଁ ହେଉଛି ପରମେଶ୍ୱର, ଦଶମ ଅଧ୍ୟାୟରେ ଏକାଦଶ ଅଧ୍ୟାୟରେ ତୁମେ ସେ ବିଶ୍ୱରୂପ ଦେଖେଇଲେ, କିଏ ଭଗବାନ କୃଷ୍ଣ, ଅର୍ଜୁନ ନିଜେ ବିଶ୍ୱରୂପ ଦେଖିଲେ, ନିଜେ ସ୍ତୁତି କଲେ, ପୁଣି ଅଠର ଅଧ୍ୟାୟ ପର୍ଯ୍ୟନ୍ତ ଅଠର ଅଧ୍ୟାୟ ଆସିକ ତମେ ଏବ ଶରଣମ ଗଛ ସର୍ବଭାବେନ ଭାରତ, କାହାକୁ କହୁଛନ୍ତି, ତମେମାନେ କ'ଣ, ତୁମେ ତାଙ୍କର ଶରଣ ଯାଅ, କାହାର ଶରଣ ଯିବେ, ମାୟାବତୀ ମାନେ ଅର୍ଥକୁ ଟାଣି ନେଇଯିବେ, କୃଷ୍ଣ ତ କହୁନା ତାଙ୍କ ଶରଣ ଯାଅ, ତାପରେ ପୁଣି କହୁଛନ୍ତି ସର୍ବଧର୍ମାନ ପରିତ୍ୟଜ ମାମ ଏକମ ଶରଣମ ବ୍ରଜ, ସେଠି କହିଲେ ତମେ ହେବ, ଏଠି କହୁଛ ମାମେ ହେବ, କ'ଣ ବୁଝିବ କିଏ, ଏଠି ଆଚ୍ଛାଦନ ଅର୍ଥ ରହିଲା, ଏଠି ଆଚ୍ଛାଦନ କରି ଅର୍ଥଟା ରଖା ହେଲା, ଆଉ ବାସ୍ତବ ଅର୍ଥରେ କେମିତି ଜାଣିବ, ତା ବାସ୍ତବ ଅର୍ଥକୁ କିଏ ବାହାର କଲେ, ଆଚାର୍ଯ୍ୟମାନେ। ତାପରେ ପରେ ସାଙ୍ଗେ ସାଙ୍ଗେ ଶ୍ଳୋକଟା ଦେଖି ବଦଳିଗଲା, ଇଷ୍ଟୋସ ଇମେ ସଖା ଚେତି ରହସ୍ୟମେ ତ ଉତ୍ନୟ, ତା ପରବର୍ତ୍ତୀ ଶ୍ଳୋକରେ କହିଲେ ମୁଁ ତୁମକୁ ତମେ ଶରଣ ଗଛ ସର୍ବଭାବେନ ଭାରତ ପ୍ରସାଦମୟ ସନ୍ଧି ସ୍ଥାନ ପ୍ରାପ୍ୟତି ଶାଶ୍ୱତମ, ତା ପରବର୍ତ୍ତୀ ଶ୍ଳୋକ କ'ଣ, ଭଗବାନ ଯେତେବେଳେ ଏକଥା କହିଦେଲେ ଅର୍ଜୁନର ମନୋଭାବଟାକୁ ଜାଣିଦେଲେ, ଅର୍ଜୁନ ସେଠୁ ଚିନ୍ତା କଲେ, ଅର୍ଜୁନଙ୍କର ମନୋଭାବ ବଦଳିଗଲା। ଦେଖ ତା ପରବର୍ତ୍ତୀ ଶ୍ଳୋକ କ'ଣ ଲାଗିଲା, ଏଇଠି କହିଲେ ଈଶ୍ୱର ସର୍ବଭୂତ ଆନମ ହୃଦୟ ସତ ଅର୍ଜୁନ ତିଷ୍ଠତି ଭ୍ରାମୟ ସର୍ବଭୂତା ଯନ୍ତ୍ରୀ ମାୟା, ସେଣେ କହିଛନ୍ତି ସର୍ବସ୍ୱ ଚାହୁଁ ହୃଦି ସନ୍ନିବିଷ୍ଟ, ଏଠି କହୁଛନ୍ତି ଈଶ୍ୱର ସର୍ବଭୂତ ଆନମ, କିଏ କହୁଛନ୍ତି, କୃଷ୍ଣ କହୁଛନ୍ତି, ତେଣୁ ଜଣେ ଲୋକ ସାଧାରଣ ମାୟାବତୀ ଲୋକ କ'ଣ ବୁଝିବ, ଗୋଟେ ସାଧାରଣ ଲୋକ କ'ଣ ବୁଝିବ, ଈଶ୍ୱର ସବୁ ଜୀବ ଅନ୍ତର ଅଛନ୍ତି, ତେଣୁ ତୁମେ ତାଙ୍କର ଶରଣ ଯାଅ। ତାପରେ ତୁମେ ଶ୍ଳୋକ କ'ଣ, ତମେ ଶରଣ ଅଛ, ତମେ ମାନେ ସେ ଈଶ୍ୱରଙ୍କର ଶରଣ ଯାଅ, ଯିଏ ସମସ୍ତଙ୍କ ହୃଦୟରେ ଅଛନ୍ତି, କିଏ ସମସ୍ତେ ହୃଦୟରେ ଅଛନ୍ତି, ସେ ନିଜେ ଅଛନ୍ତି, ତୁମେ ସେ କହିକି କହୁନାହାନ୍ତି, ସେ ତ କହିଥିଲେ ପୂର୍ବରୁ ମୁଁ ସମସ୍ତଙ୍କ ହୃଦୟରେ ଅଛି, ଏବେ କହୁନା ଆରେ ତୁ ମୋର ଶରଣ ଯା, ନା ଅର୍ଜୁନ ଏ ପର୍ଯ୍ୟନ୍ତ କୃଷ୍ଣଙ୍କର ଶରଣ ଯାଉନାହାନ୍ତି, ବୁଝିପାରୁନାହାନ୍ତି, ତାଙ୍କ ମୁଁ ଯୁଦ୍ଧ କରିବି କି ନାହିଁ ଏଥିପାଇଁ ଫାଇନାଲ ଡିସିସନ୍ କି ତୋନାହାନ୍ତି। ଆଚ୍ଛା କହିଲେ ତାଙ୍କର ଶରଣ ଯାଅ, ପୁଣି କେମିତି ସାଙ୍ଗେ ସାଙ୍ଗେ କହିଦେଲେ ଇତିରେ ତ ଜ୍ଞାନ ଆଖ୍ୟାନ ଗୁହ୍ୟାତ ମନମନ ଭାବ, କେଉଁଠୁ କହିଲେ କେଉଁଠୁ ଆସିଲା, ତା ପରବର୍ତ୍ତୀ ଶ୍ଳୋକ କ'ଣ ଆସିଛି, କେଉଁଠୁ ମନମନ ହବ, ମୁଁ ସେ ଆଶ୍ଚର୍ଯ୍ୟ ମନୋହତ ନାହିଁ, ତା ଦୁଇଟା ଶ୍ଳୋକ ପରେ ଯାଇ ମନମନ ହବ, ତମେ ଶରଣ ଗଚ୍ଛ ସର୍ବଭାବେନ ଭାରତମ ତତ୍ପ୍ରସାଦାତ୍ ପରା ଶାନ୍ତି ସ୍ଥାନ ପ୍ରାପ୍ୟ, ତୁମେ ସେ ଈଶ୍ୱରଙ୍କର ଶରଣ ଯାଅ ଯିଏ ସମସ୍ତଙ୍କ ହୃଦୟରେ ଅଛନ୍ତି, କହିଦେଲେ ଏଟା ଏଇଟା କହିଦେଲା ପରେ ଇତିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତର ମୟା ବିମୃଷଣ ଏତ ଅଶେଷେଣ ଯଦି ଇଚ୍ଛା ସିତ ତ କର, ଏଠି ଛାଡ଼ିଦେଲେ ଅର୍ଜୁନ, ମୁଁ ତତେ ଗୁହ୍ୟ କହିଛି ଗୁହ୍ୟତମ କହିଛି ସବୁ କହିଦେଲି, ଏବେ ତୁମର ଯାହା ଇଚ୍ଛା ତାହା କର, ଛାଡ଼ିଦେଲ, କାହାର ଶରଣ ଯାଅ, ଯେ ଈଶ୍ୱର ସବୁ ଜୀବ ଅନ୍ତର ଅଛନ୍ତି ତାଙ୍କର ଶରଣ ଯାଅ, ଆଉ କହିଲି କି ମୋ ଶରଣ ଯାଅ ବୋଲି କହିଲିନି, ଏଠି ରହିଗଲା, ବାସ୍ତବ ଅର୍ଥ କି ବୁଝିପାରିବେନି, କିଛି ବୁଝିପାରିବେ, ଏ ଯେମିତି ଆମେ ପୂର୍ବରୁ ଶୁଣୁଥିଲେ ଯେ କର୍ମରେ ଅକର୍ମ ଦେଖେ ଅକର୍ମରେ କର୍ମ ଦେଖେ ସେ ମନୁଷ୍ୟ ଭିତରେ ବୁଦ୍ଧିମାନ, କିଛି ବୁଝିପାରିବେନି, କେବଳ ଏଇ ସିଦ୍ଧ ସମୟରେ ଟୀକାକୁ ଧରିଲେ କେବଳ ବୁଝିପାରିବ, ବାସ୍ତବ ଅର୍ଥଟା ଅଲଗା ରହିଲା, କର୍ମରେ ଅକର୍ମ ଆମେ ପୂର୍ବରୁ ବ୍ୟାଖ୍ୟା କରୁଥିଲୁ ନା, କର୍ମରେ ଅକର୍ମ ଦେଖିବ ଅକର୍ମରେ କର୍ମକୁ ଦେଖିବ ସେ ମନୁଷ୍ୟ ଭିତରେ ବୁଦ୍ଧିମାନ, କେହି ବୁଝିପାରିବେନି, ବାସ୍ତବ ଅର୍ଥ ଅଲଗା, ସେଟା ଆଚ୍ଛାଦନ କରିକି ଅର୍ଥକୁ ରଖା ହେଇଛି, କୁକ ଅର୍ଥ କୁକ ଅର୍ଥ ଅଛି ଯେଉଁଠି ତୁମେ କିଛି ବୁଝିପାରିବେନି, କୁକ ସୃଷ୍ଟି ହବ। ଚକ୍ରପ୍ରଭୁ ଲେଖିଛନ୍ତି, ଯଦି ଛସି ତତ କରୁ, ଯାହା ଇଚ୍ଛା ତୁମେ ତାହା କର। ତାପରେ ସାଙ୍ଗେ ସାଙ୍ଗେ କହିଲେ ସର୍ବଗୃହ ତମମ ଭୟମ ଶୁଣୁ, ଆଜି ସାଙ୍ଗେ ସାଙ୍ଗେ କହିଦେଲ ଯାହା ଇଚ୍ଛା ତୁମର ତାହା କର। ଏବେ ପୁଣି କ'ଣ କହୁଛୁ, ସର୍ବଗୃହ ତମମ ଭୟମ ଶୁଣୁ ମେ ପରମ ବଚ, ଆଉ ଥରେ ତୁମେ ଶୁଣ ସର୍ବଗୃହତମ କଥା ମୁଁ କହୁଛି। କାରଣ କ'ଣ ହେଲା ସାଙ୍ଗେ ସାଙ୍ଗେ ଅର୍ଜୁନ ସାଙ୍ଗେ ସାଙ୍ଗେ ଭଗବାନ ବୁଝିପାରିଲେ, ଅର୍ଜୁନ କହିଲେ ନା ମୁଁ ଏବେ ଆପଣଙ୍କ କଥା ମାନିବି। ସେଠି କହିଲେ ମନ ମନ ହାବ ମତ ଭକ୍ତ, ଏସବୁ ଅର୍ଥ ରହିଛି, ବିଭିନ୍ନ ଅର୍ଥ ରହିଛି। ସରସ୍ୱତୀ ଗୁପ୍ତ ଅର୍ଥ ଯେମିତି ପୁରା ଇନ୍ଦ୍ରଙ୍କର ବଚନ ସବୁ ସରସ୍ୱତୀ ଗୁପ୍ତ ଅର୍ଥ କରିଛନ୍ତି। କ'ଣ ଗୋଟେ ସରସ୍ୱତୀ ଗୁପ୍ତ ଅର୍ଥ ମୁଁ ପଢ଼ିଦେଉଛି, ମର୍ତ୍ତ୍ୟ ଏଠି କହିଲେ ନା କୃଷ୍ଣ ମର୍ତ୍ତ୍ୟ ଉପାଶ୍ରିତ ମର୍ତ୍ତ୍ୟ ମର୍ତ୍ତେଭ୍ୟମ ହିତମ, ମର୍ତ୍ତ୍ୟର ହିତ କରିବା ପାଇଁ ଯିଏ ଆସିଛନ୍ତି ସିଏ କ'ଣ କହିଲେ, କୃଷ୍ଣ ହେଉଛନ୍ତି ମର୍ତ୍ତ୍ୟର ଲୋକ ମର୍ତ୍ତ୍ୟବାସୀ, ତା ଅର୍ଥକୁ ସରସ୍ୱତୀ କହିଲେ ମର୍ତ୍ତ୍ୟମ ମର୍ତ୍ତେଭ୍ୟୋ ହିତମ ଦେବସ୍ୟ, ମନୁଷ୍ୟମାନଙ୍କର ମର୍ତ୍ତ୍ୟ ମାନେ ମନୁଷ୍ୟମାନଙ୍କର ହିତକାରୀ ଯେଉଁ ଦେବତା। ଏଠି କ'ଣ କହିଲେ ଦେବ ହେଳନମ, ମୁଁ ହେଉଛି ଦେବତା ମୋର ହେଳନ କରିଛନ୍ତି, ଏ ହେଉଛି କ'ଣ ବାସ୍ତବ ଅର୍ଥ। କିନ୍ତୁ ସରସ୍ୱତୀ କ'ଣ ଅର୍ଥ କଲେ, ଏଇଟା ସରସ୍ୱତୀ କୃତ ଅର୍ଥକୁ ବାସ୍ତବ ଅର୍ଥ କୁହାଯିବ, ଏଇଟା ଇନ୍ଦ୍ରଙ୍କର ଅର୍ଥ, ଇନ୍ଦ୍ରଙ୍କର ବଚନ। କ'ଣ କହିଲେ, ମମ ଦୃଷ୍ଟସ୍ୟ ହେଳନମ ଇତି ସରସ୍ୱତୀ ଅର୍ଥ ବାସ୍ତବ। ତାର ଦୁଇଟା ଶବ୍ଦ ଏଠି ଲାଗିଲା, ଯେଉଁ ଶବ୍ଦ କୃଷ୍ଣ ପାଖରେ କେବେ ଲାଗିପାରିବନି, କ'ଣ ଲାଗିଲା ମର୍ତ୍ତ୍ୟମ, ଆଉ ଗୋଟେ କ'ଣ ଲାଗିଲା ଦେବ ହେଳନମ, ମୁଁ ହେଉଛି ଦେବତା ମୋର ହେଳନା କରୁଛନ୍ତି, ଏଇଟା ଭଗବାନ ପାଖରେ କେବେ ଲାଗିପାରିବନି ନା। ସେଠୁ ଅର୍ଥ କଲେ ଦେବ ମାନେ ସରି ମର୍ତ୍ତ୍ୟ ମାନେ ଯେ ମର୍ତ୍ତ୍ୟ ଲୋକଙ୍କର ଉପକାର ପାଇଁ ଆସିଛନ୍ତି, ଦେବ ହେଳନମ ମମ ଦୃଷ୍ଟସ୍ୟ ହେଳନମ, ମୁଁ ଦୃଷ୍ଟ ଦେବତାଙ୍କର ହେଳା କରିଛି, କାହାର କୃଷ୍ଣଙ୍କର ହେଳା କରିଛି। ଆକୁ ସରସ୍ୱତୀ କୃତ ଅର୍ଥ କୁହାଯାଏ। ଭାଗବତ ବାଣୀ ନା ପରମଂସର ବାଣୀ, ତାଙ୍କର କେମିତି ଇଏ ରହିବ। ସୁଖଦେବଙ୍କୁ ଏଇଟା ଭଲ ଲାଗୁନଥିଲା ଉଚ୍ଚାରଣ କରିବା ପାଇଁ, କିନ୍ତୁ ଇନ୍ଦ୍ରଙ୍କର ଭାବକୁ ସେ କହିବାକୁ ପଡ଼ିବ, ଭାଗବତ କହୁଛନ୍ତି, କିନ୍ତୁ ତାଙ୍କ ଭାବକୁ ଜାଣିକି ଆଚାର୍ଯ୍ୟମାନେ ସବୁ ପ୍ରକଟ କରିଛନ୍ତି, ସରସ୍ୱତୀ କୃତ ଅର୍ଥ କରିଛନ୍ତି। ଯଥେ ଦୃଢ଼େ କର୍ମମୟ କ୍ରତୁ ମନୋନିଭେଇ ବିଦ୍ୟମାନ୍ୟୋକ୍ଷ କିମ୍ ହିତ୍ୱମ ତିତିର୍ଷନ୍ତି ଭବାର୍ଣ୍ଣବମ। ଅଜ୍ଞଗଣ ଯେଭଳି ଆତ୍ମାନୁସନ୍ଧାନ ବିଦ୍ୟା ପରିତ୍ୟାଗ ପୂର୍ବକ ଅଦୃଢ଼ କର୍ମଜାତ ନାମମାତ୍ରକ ନୌକା ସଦୃଶ ଯୋଗ ଜାଗତ ଦ୍ୱାରା ଭବ ସମୁଦ୍ର ପାର ହେବାକୁ ଇଚ୍ଛା କରନ୍ତି, ସେହିଭଳି ଏହି ଗୋପଗଣ କର୍ମମୟ ଯଜ୍ଞର ସହିତ ଆତ୍ମାନୁସନ୍ଧାନ ବିନା ବିଦ୍ୟା ପରିତ୍ୟାଗ ପୂର୍ବକ କୃଷ୍ଣର ଆଶ୍ରୟରେ ଭବ ସମୁଦ୍ର ପାର ହେବାକୁ ଇଚ୍ଛା କରୁଛନ୍ତି। କୃଷ୍ଣ କ'ଣ ସହିତ ତୁଳନା କଲେ, କହିଲେ ସେ ହେଉଛନ୍ତି ମର୍ତ୍ତ୍ୟ ମର୍ତ୍ତ୍ୟବାସୀ, ଆଉ ମୁଁ ହେଉଛି ଦେବତା ମୋର ହେଳନା କରିଛନ୍ତି, କାହାର କୃଷ୍ଣଙ୍କର ଆଶ୍ରୟ କରିକି କୃଷ୍ଣଙ୍କୁ ନିୟୁ ନ କଲେ। ତା ପରବର୍ତ୍ତୀ ଶ୍ଳୋକରେ କ'ଣ କହୁଛନ୍ତି ନା, ଯଥା ଦୃଢ଼ କର୍ମମୟ କ୍ରତୁଭି କ୍ରତୁଭି ନାମ ମନେଭି, ଅନେକ ଯଜ୍ଞ ଯେମିତି ଗୋଟେ ଲୋକ କରୁଛି କିଏ ନା କର୍ମରେ ଆସକ୍ତ ବ୍ୟକ୍ତି, ଦେଖିନ ସବୁ ଯେଉଁମାନେ କର୍ମ କର୍ମକାଣ୍ଡୀ ଲୋକଟା ସେ ବହୁ ଯଜ୍ଞ କରିବେ, ହେ ଶନି ମେଳା ଏ ମେଳା ସେ ମେଳା ତାରିଣୀ ମେଳା, ସେ କେତେ ମେଳା ଦେଖାଳି ପଞ୍ଚ କ'ଣ ଏଟା ପଞ୍ଚଟା ଦେବତାଙ୍କର ମେଳା ହୁଏନି, ପଞ୍ଚାନନ ମେଳା, ସେ ଯଜ୍ଞ ସେ ଯଜ୍ଞ ସବୁ କରୁଛି, ସେ କ'ଣ ସେ କିଏ ନା କର୍ମମୟୀ। ଏଠି ସେ ଲେଖିଲେ ଅଦୃଢ଼ ଅସମର୍ଥ କର୍ମମୟୀ କେବଳ କର୍ମ ପ୍ରଚୁର ଏବ ନାମ୍ନି ଏବ ନୌତୁଲ୍ୟ ନ ତୁ ବସ୍ତୁତ ଆନୁକ୍ଷ କେମ ଆତ୍ମାନୁସନ୍ଧାନ ରୂପ। ସେ ଭାବୁଛି କ'ଣ, ଏଇ କର୍ମ ଯଜ୍ଞ ଭଜ୍ଞ ଗୁଡ଼ା କର୍ମ କଲେ ଦାନ ପୁଣ୍ୟ କଲେ ଏଇଟା ଏଇଥିରେ ମୁଁ ହବସାଗର ପାର ହେଇକି ପଳେଇବି, ଏଇଟା ହେଉଛି ମୋ ପାଇଁ ଗୋଟେ ନୌକା। ସେ ଆତ୍ମସନ୍ଧାନ କରୁନାହିଁ, ସେ ଜାଣିନି ଯେ ମୁଁ ହେଉଛି ଆତ୍ମା, କୃଷ୍ଣ ହେଉଛନ୍ତି ପରମାତ୍ମା, ତାଙ୍କର ସେବା କରିବା। ସେ ଖାଲି ଗୋଟେ ଯଜ୍ଞ ଭଜ୍ଞ ଗୁଡ଼ା କରିକି ଏ ଦେଖୁନା, ଯେଉଁ ଆସିଛନ୍ତି ଦୁର୍ଗା ପୂଜା ଆସିଲା, ମାଙ୍କର ପୂଜା, ମାଙ୍କର ପୂଜା କାହିଁ କରନ୍ତି, ଦୁର୍ଗା ପୂଜା ଭାବିଲେ କାହିଁ ବା ମାଙ୍କର ପୂଜା କରନ୍ତି, ହଁ ଦୁଃଖ କଟେଇବେ, ମା ତ ନିଜେ ଦୁଃଖରେ ଅଛନ୍ତି ଆଉ ସିଏ କ'ଣ ଦୁଃଖ କଟେଇବେ, ଏ ଦୁର୍ଗାବାସୀ ଏ ଦୁର୍ଗାଙ୍କର କ'ଣ ଅଛି, ଦୁର୍ଗରୁ ଦୁର୍ଗା, ଦୁର୍ଗ ମାନେ କ'ଣ, ଏଇ ଦୁର୍ଗ ଜେଲଖାନା ତାକୁ ଦୁର୍ଗ କୁହାଯାଏ, ଏଇ ଯୋଗ ଏଇ ଭବସାଗରଟାକୁ ଦୁର୍ଗ, ତାର ଅଧିଷ୍ଠାତ୍ରୀ ଦେବୀ ଦୁର୍ଗା, ସେଥିପାଇଁ ତ୍ରିଶୂଳ ଧର, ଦୁର୍ଗାଙ୍କ ତ୍ରିଶୂଳ ନାହିଁ ତିନିଟା ଶୂଳ, ସତ୍ୱଗୁଣ ରଜଗୁଣ ତମ ଗୁଣ। ସଂସାର ସବୁଠୁ ଦୁଃଖୀ କିଏ, ସଂସାର ଯଦି ଯେତେ ଚାକିରି ଅଛି ତା ଭିତରେ ସବୁଠୁ ଦୁଃଖୀ କିଏ, ଦୁଇ ତିନିଟା ଲୋକକୁ ମୁଁ ଯା ଷ୍ଟଡି କରି ଦେଖି, ଦୁଇ ତିନିଟା ଲୋକ ପାଗଳାଖାନାରେ ଯିଏ ଚାକିରି କରିଛି, ପାଗଳାଖାନାରେ ଯିଏ ଚାକିରି କରିଛି, ପାଗଳାଖାନା କ'ଣ ବୁଝିପାରୁଛ ନା, ଡକ୍ଟର ତା ସେ କ'ଣ କରିବ, ସିଏ ସେ ରୋଗୀ ସିଏ କେତେ ବାଡ଼ା ପିଟା କିଏ କ'ଣ କଲେଣି, ଖାଇଲା ବେଳେ ତା ମୁଣ୍ଡକୁ ହୋପାଡ଼ିବ ୟା ମୁଣ୍ଡକୁ ହୋପାଡ଼ିବ, ସିଏ ଯା ବାୟା ହ ଟଙ୍କା ପାଇଁ ଚାକିରି କରିଛି ନା, ପାଗଳା ପାଗଳାକୁ ରଖିବ, ଏ ଚୋରଙ୍କୁ ରଖିବ, ଏ ଯୋଉ ଜେଲଖାନାରେ ଯିଏ ରହିଛନ୍ତି, ତା ଜୀବନ ଖାଲି ଧକ ଧକ ନା, ଆଉ ଖେଳଟା ମାଟିପିଟି ଲାଗିବେ, କିଏ ଫାଶୀ ଲଗେଇଦେବନି, କିଏ କ'ଣ କରିବେନି, ତା ଭିତରେ ମାଟିପିଟି ଲାଗିଯାଉ ନାହାନ୍ତି, ସବୁ ତାଗି ଯାଇଛନ୍ତି ନା ସେଠିକି। ସେ ଯେମିତି ଟେନସନ୍ ରୁହେ, ତାଙ୍କର ଭାରି ଅଫିସର ମାନଙ୍କର ଭାରି ସବୁବେଳେ ତାଙ୍କ ଡ୍ୟୁଟି, ହେଭି ଡ୍ୟୁଟି ନା, କୁଆଡ଼େ କିଏ ଖସିକି ଟିକେ ହେଳା ହେଲା ମାନେ ସେ ୱାର୍ଲଡ ଡେଙ୍ଗ କିଏ ପଳେଇଗଲାଣି, କୋଉଠି କ'ଣ କଲାଣି, ଚୋରଗୁଡ଼ା ରହିଛନ୍ତି ନା। ଆମେ ସବୁ ସେୟା ନା, ଆଉ ଦୁର୍ଗ ବା ଏଠି ଯିବ ଗୁଡ଼ା କର୍ମଫଳ ବ୍ୟସ୍ତ ଆସିଛନ୍ତି ନା, ତମକୁ ଦଣ୍ଡ ଦେଇକି ଦୁର୍ଗ ଦେବୀ କ'ଣ କରିବେ, ଦଣ୍ଡ ଦେଇକି ଜୀବଟାକୁ ପନିସମେଣ୍ଟ ଦେଲେ, ଯେମିତି ଜେଲଖାନା ବିଭିନ୍ନ ପ୍ରକାର ପନିସମେଣ୍ଟ, ବିଭିନ୍ନ ପ୍ରକାର ନେଇକି ଘାସ ବଛେଇବେ, ଏ ବାଇଗଣ ଚାଷ କରେଇବେ, ସବୁ ଆଗରୁ ଥିଲା ନାହିଁ ଆଉ ଦଣ୍ଡ ଗୁଡ଼ାକ, ଆଉ ଶ୍ରମ ଦଣ୍ଡ ଖାଲି ଏମିତି ରହିପାରିବେନି, ସବୁ ଘାସ ପଚାଶ କର, ଏଇଟା କର, ଚାଷ କର, ବାସ କର, ସେଠି ଦଣ୍ଡ ପାଇଲା ମାନେ ଖାଇବା ପିଇବା ଦୁଇଟା ଆମେ ସେ, ତାପରେ ସେଠି ମନେ ପକେଇଲା ଏ ଭୁଲ କରିଛି ବୋଲି, ଘରେ ଥିଲି ସାର୍, ସ୍ତ୍ରୀ ପାଖରେ ରହିଥିଲି, ସ୍ତ୍ରୀ ରୋଷେଇ କରୁଥିଲା, ଖାଉଥିଲି, କି ଅବସ୍ଥା ଆଜି ହେଲା, ଏଠି ଆସି ପହଞ୍ଚିଲି, ମଶା ବାଡ଼େଇଲେଣି, ଏ ହେଲେଣି, ଦଣ୍ଡଟା ପାଉଛି ବୋଲି ଚିନ୍ତା କଲା। ଆଉ ଆମକୁ ଏଇଟା, ଇଏ ମୂର୍ଖ ବା ମଣିଷ, ମୁଁ ଏ ସ୍ୱୀକାର କରିଦେବି, ଘର କରିଦେବି, ମୋର ସୁଖର, ଏ ସୁଖର କ'ଣ ରହିବ, ଏଇଟା ଦଣ୍ଡ, ଏଠି ଯାହା କରିବ ଦଣ୍ଡ, ତୁ ଦେଖ ତୁମେ ଯେ କ'ଣଟା ଦଣ୍ଡ ନୁହେଁ, କହିଲେ କେଉଁଟା ଦଣ୍ଡ ନୁହେଁ, ମୋତେ ବୁଝେଇଲ ଦେଖିବା, ଯେ ଟୋକା ଥିଲ ସେତେବେଳେ କ'ଣ ଭାବୁଥିଲ, ବାହା ଚୁରା ହେଇଗଲା, ମୋର ଆଉ କିଛି ରହିବନି, ସଂସାର ମାତା ଯିଏ ଆସିଛୁ ସବୁ ପୁରା ଘର, ଏଇଟା ଗୋଟେ ବିଚାର ନାହିଁ, ବିବାହ ହେଇଗଲା ଆପଣ ଗୋଟେ ଦଣ୍ଡ, ଛୁଆ ପିଲା ହେଇଗଲା ଦଣ୍ଡ, ସବୁଥିରେ ଗୋଟେ ଦଣ୍ଡ, ଜୀବନଟାକୁ ଗୋଟେ ଜଣେ ସାଧୁ କାହିଁକି ହୁଏ, ବିଶେଷ କରି ବୈଷ୍ଣବ ସାଧୁ, ସେ ଜଣେ କାହିଁକି ହୁଏ, ତା ସ୍ୱରୂପଟାକୁ ଜାଣେ, ଏ ଝଟପଟ କିଛି ଡିସିସନ୍ ତୁମେ ନିଅନି, ଝଟପଟ ବୁଝି ଫିଲୋସଫିଟାକୁ ଚିନ୍ତା କର, ସଂସାରଟା କେତେ ଦୁଃଖ ପାଏ, ଆମେ ସବୁ ଛୋଟ ପିଲାବେଳେ ଘରେ ଦେଖିଛୁ, ଆମକୁ ଭଗବାନ ପୂର୍ବରୁ କିଛି ସୁକୃତି ଥିଲା, ପ୍ରଭୁ ଆମେ ସବୁ ଦେଇଛନ୍ତି ମାନେ ଇଣ୍ଟେଲିଜେଣ୍ଟ, ଆମେ ଛୋଟ ପିଲାବେଳେ ସବୁ ଦେଖିଛୁ, ପଇସା ଗୁଡ଼ା କମଉଛନ୍ତି କିନ୍ତୁ କେମିତି ଗୁଡ଼ା କଳିକଳି ଲାଗୁଛନ୍ତି ସବୁବେଳେ, ଏଇଟା ଆମ ମନ ଭିତରେ ସବୁ ବୈରାଗ୍ୟ ତିଆରି କଲା, ଆରେ ସଂସାର ଗୁଡ଼ାକ ଏ ଆମର ପଇସା ଅଭାବ ନାହିଁ, ଏଗୁଡ଼ାକ ସବୁବେଳେ କାଳି କୁଜିଆ ଲାଗୁଛନ୍ତି, ଝଗଡ଼ା ଲାଗୁଛନ୍ତି, କିଏ କାହାକୁ ଭଲ ପାଉନାହାନ୍ତି, ଛୋଟ ପିଲାବେଳୁ ମୋର ଏଗୁଡ଼ା ନଜର, ମୁଁ ସପ୍ତମ ଅଷ୍ଟମ ଶ୍ରେଣୀ ପଢ଼ିଲାବେଳେ ଜାଣିଦେଉଥିଲି, ଆରେ ଜଗତରେ ଏମିତିକା କ'ଣ, ଏଗୁଡ଼ା ଭାଇ ଭାଇ ଗୁଡ଼ା ଏମିତି କ'ଣ ହେଉଛନ୍ତି, ଭଲ ଲାଗେନି, ସ୍ନେହ ମତା ଗୋଟେ କ'ଣ ନାହିଁ ଏଠି, କ'ଣ ଏ ଜଗତରେ ଏମିତିକା କ'ଣ, ସେଇଟାକୁ ଗୋଟେ ଯିବୁ ଜାଣିପାରୁନି, ସେ କହୁଛି କ'ଣ ସୁଖ ହବ, ଆଉ ସୁଖ କ'ଣ, ସୁଖ କିଛି ଅଛି, ଜେଲଖାନା ଭିତରେ ସୁଖ ଅଛି, ଦୁର୍ଗା ଦେଖୁନ, ଲୋକ ଉପାସନା କରୁଛନ୍ତି ଯଜ୍ଞ, ଆଜି ପୂଜା ଦେଖ, ମାଙ୍କର ପୂଜା ପୁରା ମୁଣ୍ଡକୁ ହଲଉଥିବେ, ଯଜ୍ଞ ଚାଲିଥିବ, ମାଇକି ଚାଲିଥିବେ, କାହାକୁ ପୂଜା କରୁଛ, ମାଙ୍କୁ ପୂଜା କରୁଛ, କାହିଁକି ପୂଜା କରୁଛ, ମୋତେ ଧନ ସମ୍ପତ୍ତି ଦେ, ଏ ତୁମେ ଧନ ସମ୍ପତ୍ତି ପାଇକି ପୁଣି ମାଙ୍କ କତିରେ କୋଉଠି ରହିବ, ଏଇଠି ରହିବ, ଜେଲଖାନା ଭିତରେ ରହିବ, ପୁଣି ମା କ'ଣ କରିବେ, ତ୍ରିଶୂଳରେ ତୁମକୁ ସେ ତିନି ଗୁଣରେ ତୁମକୁ ମାରିବେ, ଲୋକ କ'ଣ ଜାଣିଛନ୍ତି, ଦୁର୍ଗାଦେବୀ କାହାକୁ ବଞ୍ଚନା କଲେ, ଦୁର୍ଗାଦେବୀ କାହାର ସେବକ, କୃଷ୍ଣଙ୍କର ସେବକ, ତୁ ଜାଣିପାରୁନୁ ନା, ବଞ୍ଚନା କାହାକୁ କଲେ, କଂସ କ'ଣ ଦେଖିଲା, ଅଷ୍ଟଭୁଜା କଂସ ଦେଖୁ, ମାର କେତେ ବଡ଼ ଭକ୍ତ, ତାକୁ ରୂପ ଦେଖେଇଲେ ନା, ଆକାଶବାଣୀ ଖାଲି କ'ଣ କାହିଁକି ନ କଲେ, ଖାଲି ଆକାଶବାଣୀଟା କାହିଁକି ନ କରିକି ପଳେଇଗଲେ, ଏ ଯେଉଁ ବିଜୁଳି କନ୍ୟା ଆମର ଓଡ଼ିଆରେ କୁହନ୍ତିନି, ବିଜୁଳି କନ୍ୟା ସେଇଟା ତ କହିଦେଇକି ପଳେଇଥାନ୍ତେ, ସେ ତ ଫଟକିଣି ଗୋଟେ ଆକାଶବାଣୀ କରିଦେବି, ମା କାହିଁକି ତାଙ୍କୁ ରୂପ ଦେଖେଇଲେ, ଯିଏ ଦୁର୍ଗାଙ୍କୁ ଦେଖିପାରୁଥିଲେ ତାଙ୍କର ମୁଣ୍ଡର ବୁଦ୍ଧି ହେଉଛି ଏଇଆ, କୃଷ୍ଣଙ୍କୁ ମାରିବି, ବୁଝିପାରୁଛ ତ, ଯିଏ ମାଙ୍କୁ ଦେଖିପାରୁଥିଲେ ସିଏ ଦେଖ ତା ବୁଦ୍ଧି କେମିତି, ମୁଁ କୃଷ୍ଣଙ୍କୁ ମାରିବି, କଂସ ବି ଦେଖିଥିଲା ଅଷ୍ଟ ଦୁର୍ଗାଙ୍କୁ, ତାକୁ ବି ଦେଖା ଦେଇଦେଇଥିଲେ ମା, କିନ୍ତୁ କ'ଣ କଲେ, ବଞ୍ଚନା କଲେ, ଠକେଇଦେଲେ, ଦେଖା ଦେଖିକି ଠକେଇଦେଲେ, ଏଇ ତ ଦେଖିନାହାନ୍ତି, ଖାଲି ଶୁଆ ଶୁଆ କରିବେ, ବଳି ପକେଇବେ, ଇଏ କରିବେ, ସେ କରିବେ, ପୂଜା ସରିଲା, ସରିଲା ମାଙ୍କର ପୂଜା, ତାର ଅର୍ଥ ନୁହେଁ ଯେ ଆମେ ପୂଜା କରିବାନି, କିନ୍ତୁ ସେମାନେ ବୈଷ୍ଣବୀ, ସେମାନେ କୃଷ୍ଣଙ୍କର ସେବିକା, ତାଙ୍କ ବୈଷ୍ଣବ ଉପାସନା କରା, ଦୁର୍ଗାଙ୍କୁ କାଳୀଙ୍କୁ ଯେତେ ଦେବାଦେବୀ ଅଛନ୍ତି, ଯେହେତୁ ଆପଣମାନେ ଭଗବାନଙ୍କର ଦାୟିତ୍ୱରେ ଅଛନ୍ତି, ପ୍ରଭୁଙ୍କର କାର୍ଯ୍ୟରେ କରୁଛନ୍ତି, ମୋତେ ଟିକେ କୃପା କରନ୍ତୁ, ମୁଁ କେମିତି ପ୍ରଭୁଙ୍କର ସେବା କରିପାରିବି। ଆସି ସେ ଗଭର୍ଣ୍ଣମେଣ୍ଟର ଆପଏଣ୍ଟମେଣ୍ଟ ପାଇଛନ୍ତି, ଜେଲ୍ରେ ଯିଏ ରହିଛି ଗଭର୍ଣ୍ଣମେଣ୍ଟ ଆପଏଣ୍ଟମେଣ୍ଟ ପାଇଛି ନା, ଆଉ ଲୋକ କ'ଣ ବୁଝୁ, ସେମିତି ଯେମିତି ଯଜ୍ଞ ଜଣେ କରୁଛି ତାର ଆତ୍ମତତ୍ତ୍ୱ ଜ୍ଞାନ ନାହିଁ, କିନ୍ତୁ କର୍ମ ଗୁଡ଼ାକ ବହୁତ ଖାଲି ଯଜ୍ଞ 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 କରୁଛି, କିଏ କହୁଛନ୍ତି, ଇନ୍ଦ୍ର କହୁଛନ୍ତି, ତାର ଆତ୍ମତତ୍ତ୍ୱ ଜ୍ଞାନ ନାହିଁ, ସେଇଭଳି ବ୍ରଜବାସୀ ମାନେ କ'ଣ, ଏଠି ସେ କହୁଛନ୍ତି ତତ୍ରୂପ ଏ ଗୋପଗଣ, ଏ ଯେଉଁ କର୍ମମୟ ଯଜ୍ଞ ଗୋଟେ କଲେ, କି ଗୋପଗଣ ତ ଆଗରୁ ତୋ ପାଇଁ ଯଜ୍ଞ କରୁଥିଲେ, ଇନ୍ଦ୍ର ତୁମ ପାଇଁ ବି ଯଜ୍ଞ କରୁଥିଲେ କି ନାହିଁ, ସେଇଟା ଭଲ ଥିଲା। ବର୍ତ୍ତମାନ ଗୋବର୍ଦ୍ଧନ ପାଇଁ, ବ୍ରାହ୍ମଣ ପାଇଁ, ଗାଭୀ ପାଇଁ ଯଜ୍ଞ କଲେ ଏଇଟା କର୍ମମୟ ଯଜ୍ଞ। ଆତ୍ମତତ୍ତ୍ୱ ଅନୁଶୀଳନ କଲେନି ସେ କୃଷ୍ଣଙ୍କୁ ଆଶ୍ରୟ କରିକି, କୃଷ୍ଣଙ୍କ ଆଶ୍ରୟରେ ସେ ଭାବୁଛନ୍ତି ଭବସାଗରକୁ ପାର ହେଇକି ଚାଲିଛି। କି ଆଗରୁ ଯେତେବେଳେ ପୂଜା ନଉଥିଲ, ଯଜ୍ଞ ପୂଜା ନଉଥିଲ, ପିଠାପଣା ଖାଉଥିଲ ଇନ୍ଦ୍ର, ସେତେବେଳେ ତାଙ୍କୁ ଆତ୍ମତତ୍ତ୍ୱ କି ଜ୍ଞାନ ଦେଇଛ କେବେ? ଅଭିମାନ ଆଜି କହୁଛନ୍ତି ଏ ଗୋପ ଗୁଡ଼ା କୃଷ୍ଣଙ୍କର ଆଶ୍ରୟ ନେଇକି ଆତ୍ମତତ୍ତ୍ୱ ବିନା ସେ ଭାବୁଛନ୍ତି ପଳେଇଯିବେ କୋଉଠିକି, ଏ ଭବସାଗର ପାର ହେଇଛି। ତୁମେ କ'ଣ ଦେଇଛ ଆତ୍ମତତ୍ତ୍ୱ? ଏତେ ଦିନ ହେଲା ଘିଅ ଢଳା ହେଇଛି ତୁମ ପାଇଁ, ବହୁତ ପିଠାପଣା ଖାଇଛ, ବ୍ରଜରେ ଛେନା କ୍ଷୀରି ସବୁ ଖାଇଛ ବର୍ଷକୁ ଥରେ, ତାଙ୍କୁ କ'ଣ ଆତ୍ମତତ୍ତ୍ୱ ଜ୍ଞାନ ଦେଇଛ? କିଏ ଡାକି ମିଟିଂ କରି ତାଙ୍କୁ ପ୍ରବଚନ ଦେଇଛ? ଅଭିମାନରେ କୃଷ୍ଣଙ୍କୁ ଆଜି କହୁଛନ୍ତି, କୃଷ୍ଣଙ୍କୁ ଆଶ୍ରୟ କରିକି ସେ ପାର ହେଇ ଚାଲିଲେ। ଏଇଟା ଅଜ୍ଞମାନେ କ'ଣ, ଏମାନେ ହେଉଛନ୍ତି ଅଜ୍ଞ କର୍ମୀ। ଯେଉଁଭଳି ଖାଲି ଯଜ୍ଞ କରୁଛି ଆତ୍ମତତ୍ତ୍ୱ ଜ୍ଞାନ ନାହିଁ, ଏଇ ବ୍ରଜବାସୀମାନେ ହେଉଛନ୍ତି ଅଜ୍ଞ। ଆଉ ସବୁଠୁ ବଡ଼ ଅପରାଧ କ'ଣ କରିଦେଲେ କହିଲେ, ପ୍ରଥମେ ହେଲା ମର୍ତ୍ତ୍ୟ, କୃଷ୍ଣ ହେଉଛନ୍ତି ମର୍ତ୍ତ୍ୟବାସୀ। ଦ୍ୱିତୀୟରେ କ'ଣ କହିଲେ, ମୁଁ ହେଉଛି ଦେବତା। ଏଠି କ'ଣ କହୁଛନ୍ତି, କୃଷ୍ଣଙ୍କୁ ଆଶ୍ରୟ କରି ବ୍ରଜବାସୀମାନେ ଅଜ୍ଞ, ସେମାନେ ଭାବୁଛନ୍ତି ଭବସାଗର ଉତ୍ତରିଯିବେ। ଏସବୁ ଅଭିମାନ ବଚନ, ଅଭିମାନପୂର୍ଣ୍ଣ ବଚନ। ଚକ୍ରପତି ଏଠି ସରସ୍ୱତୀ କୃତ ଅର୍ଥ କଲେ, ବସ୍ତୁତଃ କର୍ମମୟ କ୍ରତୁଭି ସହ ଅନ୍ୟୁକ୍ଷକ୍ୟମ ହିତ୍ୱା ଅବଜ୍ଞା ତ୍ୟକ୍ତ୍ୱା କୃଷ୍ଣ ଆଶ୍ରିତ ବୈଷ୍ଣବ ଯଥା ଭବାର୍ଣ୍ଣବତୀ ସନ୍ଧି, କୃଷ୍ଣ ଆଶ୍ରୟ ମାତ୍ରେଣ ଏବ ଭବାର୍ଣ୍ଣବଶ୍ୟ ଗୋବଶ୍ୟ ପଦତ୍ୱେ ଜାତେ ତତ୍ତରଣାର୍ଥମ ପ୍ରୟୋଜନ ଅନୁଚିତ ଇତ୍ୟା ଅନୁଚିତ ଅନୁଚିତାତ୍ ତେଷା ତିତିର୍ଷ ମାତ୍ରମ ଇତି। ଅର୍ଥକୁ ସରସ୍ୱତୀକୁ ତ ଅର୍ଥ କରିବେ, ଇଏ କହିଲେ କ'ଣ, କୃଷ୍ଣଙ୍କୁ ଆଶ୍ରୟ କରି ଆତ୍ମତତ୍ତ୍ୱ ଜ୍ଞାନ ବିନା ଇଏ ଭାବୁଛନ୍ତି ତରିଯିବେ। ଯେଭଳି ଗୋଟେ କର୍ମୀ କେବଳ ଯଜ୍ଞ ଦ୍ୱାରା ସେ ଭାବୁଛି ଆତ୍ମତତ୍ତ୍ୱ ଜ୍ଞାନ ନ ଜାଣିକି ଭବସାଗର ତରିବ। ଚକ୍ରବର୍ତ୍ତୀ କ'ଣ ଅର୍ଥ କଲେ, ବସ୍ତୁତଃ ପ୍ରକୃତ ଅର୍ଥରେ କର୍ମମୟ ସହ ଆନୁକ୍ଷିକ ହିତ୍ୱା ଅବଜ୍ଞା ତ୍ୟକ୍ତ୍ୱା ବୈଷ୍ଣବ କ'ଣ କରିବ, ଏ ସବୁ ଯଜ୍ଞ ଯାଜ୍ଞ ଏସବୁଗୁଡ଼ା ସବୁ ଛାଡ଼ିବ। ଆତ୍ମତତ୍ତ୍ୱ ଜ୍ଞାନ ଜାଣିବା, ମୋ ଆତ୍ମା ସେ ଯେଉଁ କ'ଣ ନାହିଁ ତୁମର ଯେଉଁ ଓଡ଼ିଶାରେ ନାହିଁ କି, ସେ ଯେଉଁ ମାୟାବାଦୀ ଗୁଡ଼ାକ ସବୁ ଲେଖିଛନ୍ତି, ସେ ଯେଉଁ ଅଚ୍ୟୁତ ମାନେ ସେ କ'ଣ, ସେ ସବୁ ତନ୍ତ୍ର ମିଶା ବୈଷ୍ଣବ ବୈଷ୍ଣବ ହରେ କୃଷ୍ଣ ହନ୍ତ ଜପ କରି ଯେ ପଞ୍ଚସଖା ସବୁ ଥିଲେ, ସେସବୁ ଲେଖିନାହାନ୍ତି ଆତ୍ମ ଦେହ ତତ୍ତ୍ୱ ସବୁ। ତୁମର ଏଠି ବହୁତ ଦୀକ୍ଷା ବାଲା ଅଛନ୍ତି ଯେଉଁ ଅଭିନମ ପରମହଂସ, ସେ ସରର ସବୁ ତତ୍ତ୍ୱ ଲେଖିନାହାନ୍ତି, କୃଷ୍ଣ ଭଜନ ଲେଖିଛନ୍ତି, ପୁଣି ସରର ତତ୍ତ୍ୱ ସବୁ ଲେଖିଛନ୍ତି ସରର ତତ୍ତ୍ୱ। ଆଉ ସେ କ'ଣ ପାରା କି ପାରା ଏ ନା ନା ସେଇଟା ତ ମନ ପାରାରେ ତୁମ ଗାଁ ଲୋକ ବୁଲୁଛି ମ, ସେ ତ ଏଇ ଭିକାରୀ ବେଳେ ବୁଝିଛି, ସେ ଭିତରେ ବସିଛି ଲୁଟଣୀ ପାରା କ'ଣ ସେ ଗୋଟେ ଭଜନ ଅଛି, ହଁ ଅଠା କାଟି ପଞ୍ଜରରେ ପଡ଼ିଛି ଧରା, ଏସବୁ ସୁ ସୁ ଯେଉଁ ସେ କ'ଣ ସେ ତା ଅର୍ଥ କ'ଣ ଜାଣନ୍ତିନି, ଯେଉଁ ଦେଖୁନା ଏସବୁ ମେଳା ବେଳେ ସବୁ ଗାଇବେ, ସେ ଅଚ୍ୟୁତଙ୍କର ଭଣେଇ ଅଚ୍ୟୁତ ଏୟା ସେୟା, ସେ କ'ଣ ତାଙ୍କର ଆତ୍ମତତ୍ତ୍ୱ ସବୁ ଲେଖିଛନ୍ତି ତାଙ୍କର କ'ଣ, ତା ଲୋକ ବି କ'ଣ ବୁଝୁଛନ୍ତି, ସେ କହୁଛନ୍ତି ନାଇଁ। ଚକ୍ରବାଦ ଲେଖିଲେ ବୈଷ୍ଣବ ଆକୁ ସବୁ ଛାଡ଼ିବ, ଇନ୍ଦ୍ର କହୁଛନ୍ତି ବିନା ଆତ୍ମତତ୍ତ୍ୱ ଜ୍ଞାନରେ ଭବସାଗର ତରି ହେବ ନାହିଁ କୃଷ୍ଣକୁ ଆଶ୍ରୟ କରିକି। ସରସ୍ୱତୀ କୃତ ଅର୍ଥ କ'ଣ, ଆତ୍ମତତ୍ତ୍ୱ ଜ୍ଞାନ କର୍ମମୟ ଯଜ୍ଞ କିଛି ଆବଶ୍ୟକ ନାହିଁ, ହିତ୍ୱା କୃଷ୍ଣ ଆଶ୍ରିତ ବୈଷ୍ଣବ, କୃଷ୍ଣଙ୍କୁ ଆଶ୍ରିତ କୃଷ୍ଣ ଆଶ୍ରିତ ଏବ ବୈଷ୍ଣବ, କୃଷ୍ଣଙ୍କୁ ଆଶ୍ରିତ ଏବ ବୈଷ୍ଣବ, କୃଷ୍ଣଙ୍କୁ କେବଳ ଆଶ୍ରୟ କରିଥିବା ବୈଷ୍ଣବମାନେ ଯଥା ଭବାର୍ଣ୍ଣବମ୍ ତିତିର୍ଷନ୍ତି ଇତି, କୃଷ୍ଣ ଆଶ୍ରୟ ମାତ୍ରେଣ ଏବ ଭବାର୍ଣ୍ଣବଶ୍ୟ ଗୋବଶ୍ଚ ପଦତ୍ତତ୍। ସେ କହୁଛନ୍ତି କୃଷ୍ଣଙ୍କୁ ଆଶ୍ରୟ କରି ଆତ୍ମତତ୍ତ୍ୱ ବିନା କେମିତି ତରିବେ, ସେ କହୁଛନ୍ତି ଯିଏ କୃଷ୍ଣଙ୍କୁ କେବଳ ଆଶ୍ରୟ କରିଛନ୍ତି, କର୍ମଜ୍ଞାନକୁ ତ୍ୟାଗ କରିଛନ୍ତି, ଆଉ କ'ଣ ତ୍ୟାଗ କରିଛନ୍ତି, ଯଜ୍ଞକୁ ତ୍ୟାଗ କରିଛନ୍ତି, ବୈଷ୍ଣବ କୃଷ୍ଣ ଆଶ୍ରିତ ଏବ ବୈଷ୍ଣବ ଯଥା ଭବାର୍ଣ୍ଣବ ତିତିର୍ଷନ୍ତି ଇତି, କୃଷ୍ଣ ଆଶ୍ରୟଣ ମାତ୍ରେଣ ଏବ, କେବଳ କୃଷ୍ଣଙ୍କୁ ଆଶ୍ରୟ କରିବା ମାତ୍ରେ ଭବାର୍ଣ୍ଣବଶ୍ୟ କର୍ମଜ୍ଞାନକୁ ଆଶ୍ରୟ କରିବ ନାହିଁ, ଯଜ୍ଞ ଆଦି କର୍ମ ଆଶ୍ରୟ କରିବ ନାହିଁ, କେବଳ କୃଷ୍ଣଙ୍କୁ ଆଶ୍ରୟ କରିଥିବା ବୈଷ୍ଣବ ଆଶ୍ରୟ କରିବା ମାତ୍ରେ ଭବାର୍ଣ୍ଣବ ଗୋବଶ୍ଚ ପଦ ତୁଲ୍ୟ, ବାଛୁରୀର ପାଦ ତୁଲ୍ୟ, ବାଛୁରୀ ବସ୍ତାର ପାଦରେ ଯେତିକି ପାଣି ଜଳ ରହିବ ତାକୁ ତରିବା ପାଇଁ ପରିଶ୍ରମ ଅଛି, ପରିଶ୍ରମ ନାହିଁ, ଭବସାଗର କଥା କ'ଣ ମ, ଇଏ କହୁଛି କୃଷ୍ଣଙ୍କୁ ଆଶ୍ରୟ କରିବି, ହଉ ସାର ପାର କରିଯିବେ, କିଏ କହୁଛନ୍ତି, ଇନ୍ଦ୍ର କହୁଛନ୍ତି, ସରି ସରସ୍ୱତୀ କୃତ ଅର୍ଥ କ'ଣ କହିଲେ ଚକ୍ରପାତ, କୃଷ୍ଣଙ୍କୁ ଆଶ୍ରୟ କରିବା ମାତ୍ରେ ଜ୍ଞାନ ଆବଶ୍ୟକ ନାହିଁ, ଆତ୍ମଜ୍ଞାନ, ଏ ଆତ୍ମତତ୍ତ୍ୱ ଜ୍ଞାନ କେମିତି କ'ଣ ହେଉଛି କ'ଣ ନାହିଁ, ସେ ଆତ୍ମା ପରମାତ୍ମା ସେ ଯେଉଁ ସୁସର ତତ୍ତ୍ୱ କିଛି ଆବଶ୍ୟକ ନାହିଁ, ଆଉ କର୍ମମୟ କିଛି ଆବଶ୍ୟକ ନାହିଁ, କେବଳ ଆଶ୍ରୟ କରିବା ମାତ୍ରେ ଜଣେ ଭବସାଗର ପାର ହେଇଛ, ଏ ଭବସାଗରଟା ତା ପାଇଁ ଗୋବତ୍ସ ପଦ ତୁଲ୍ୟ ହେଇଛ, ଈଶ୍ୱର ସହିତ କୃତାର୍ଥ, ଏ ସିଏ ଅଭିମାନରେ ଅଲଗା ଏମିତି କହୁଛନ୍ତି, କୃଷ୍ଣଙ୍କୁ ଅତି ହୀନ ଜ୍ଞାନ ଦେଖୁଛନ୍ତି, ନିଜକୁ ଦେବତା ଜ୍ଞାନ କରୁଛନ୍ତି, ପୂଜ୍ୟ ଜ୍ଞାନ କରୁଛନ୍ତି, ପ୍ରକୃତରେ ଏଇଟା କୃଷ୍ଣ ଆଶ୍ରୟଟା ଏଇଆ, ଆମର କ'ଣ ସଂସ୍କାର ବହୁତ କମ୍, ଗୋଟେ ମାନେ ଅଭିମାନ ତୁମେ କରନି, ତୁମେ ବସିକି ବହୁତ ଭାଗବତଙ୍କୁ ପଢ଼ ଜାଣ, କେବଳ ଗୋଟେ ଚାଲିବା ସେଇ ଘାତଗୁରୁଙ୍କ ଆଶ୍ରୟରେ, କିନ୍ତୁ ସଂସ୍କାର ଭାଗବତ ଧର୍ମ ହିସାବରେ ଆମର ସଂସ୍କାର ବହୁତ କମ୍, ସ୍ୱୀକୃତିରେ ବହୁତ କମ୍, ଦେଖୁନ କ'ଣ ଲେଖୁଛନ୍ତି ବିଶ୍ୱନାଥ ଚକ୍ର ଠାକୁର, କୃଷ୍ଣ ଆଶ୍ରୟ ମାତ୍ରେଣ ଏବ, କୃଷ୍ଣଙ୍କୁ ଆଶ୍ରୟ କରିବା ମାତ୍ରେ ଭବସାଗର ଗୋବତ୍ସ, ଭଗବାନଙ୍କୁ ଆଶ୍ରୟ କରିବା ମାତ୍ରେ, ତାହେଲେ ଭଗବାନଙ୍କୁ ଆମେ କ'ଣ ଆଶ୍ରୟ କରିଛେ, ଭଗବାନଙ୍କ ଆଶ୍ରୟ ମାନେ କ'ଣ, ସମ୍ପୂର୍ଣ୍ଣ ଭାବରେ ଜଣେ ଶରଣାଗତ, ମୁଁ ହେଉଛି ଭଗବାନଙ୍କର ଆଉ ମୋ ଚିନ୍ତାଟା ମୁଁ କରିବି ନାହିଁ, ଏଇଟା ହେଉଛି ଆଶ୍ରୟ, ଏଇଟା ଗୋଟେ ସରଳ କଥା, ସେ ଭକ୍ତ ନାଟକ ଲେଖିଲେ ନା ଆମିତ ଅମିତ ନାଇଁ ନାଇଁ ଆମିତ ନହେ ଆମର ନହେ ତ ଆମି, ତୁମାର ଚରଣ କରିଲୁ ବରଣ ଆମର ନହେ ତ ଆମି, ଏଇଟା ଏଇଟା ଆଶ୍ରୟ, ଆମର କ'ଣ ଦିଆଡ଼ିଆ ଦିଆଡ଼ିଆ କଥା, ଭଗବାନ ତାମାନ ନୁହେଁ ଯେ ସଂସାରକୁ କ'ଣ ସୁଦାମର ସଂସାର ନଥିଲା ନା ପାଣ୍ଡବମାନଙ୍କର ସଂସାର ନଥିଲା, ଆଶ୍ରୟଟା ବଡ଼ ଜିନିଷ, ପୂର୍ଣ୍ଣ ଭରସା ଭଗବାନଙ୍କ ଉପରେ, କୃଷ୍ଣ ମୋର ଆଉ ମୁଁ ମୋର ନୁହେଁ, ପିଲା ଛୁଆ ଦାୟିତ୍ୱ ସିଏ ନେବେ, ସବୁର ଦାୟିତ୍ୱ କୃଷ୍ଣ ନେବେ, କିନ୍ତୁ ମୁଁ ମୋର ମୋ କର୍ତ୍ତବ୍ୟଟା କୃଷ୍ଣଙ୍କ ସେବାଟା କରିବି, ମୋର ଆମର କର୍ତ୍ତବ୍ୟ ହେଲା କୃଷ୍ଣଙ୍କର ଗୁରୁ ବିଷ୍ଣୁଙ୍କର ସେବା, ଭାଗବତ ଏତେ ମହାନ, କୃଷ୍ଣ ଏତେ ମହାନ, ସେ କହୁଛନ୍ତି ଆଶ୍ରୟ କରିବା ମାତ୍ରେ କି ଯିବ ଭବସାଗର ପାର ହେଇଯିବ, ଆଉ ଚିନ୍ତା ରହିବ ଭବିଷ୍ୟତରେ କ'ଣ ହବ ଏଇଟା କ'ଣ ହବ ପ୍ଲାନ୍ ରହିଥିବ, ସବୁ ପ୍ରକାର ଯୋଜନା ଆମେ କରୁଥିବା, କୃଷ୍ଣ ଆଶ୍ରୟ କ'ଣ ହେଲା, ଆଚାର୍ଯ୍ୟମାନେ କାହିଁକି କହୁଛନ୍ତି ସବୁ ଜିନିଷ କର ବୋଲି, ଜୀବର ବିଶ୍ୱାସ ନାହିଁ, ଜୀବର ବିଶ୍ୱାସ ବହୁତ କମ୍, ସେମିତି ତୁମେ କହିଲେ ଡିଷ୍ଟର୍ବ ହେଇଯାଏ ଜୀବ, ତାର ଭରସା ନାହିଁ ନା, ସେ ଆସିବ କହିବ ମୁଁ ଆଜ୍ଞା ଆପଣଙ୍କ ଭରସାରେ ଘର ଛାଡ଼ିକି ପଳେଇ ଆଇଲି, ଏହା ହେଲେ ମୋର ଏମିତି ହେଇଗଲା, ମୋ ଜୀବନଟା ବେକାର ହେଇଗଲା, ଏହା ହେଇଗଲା, କିନ୍ତୁ ବେକାର କିଏ ହେଇଛି କୃଷ୍ଣଙ୍କ ଭଜନ କରି, ହରେ କୃଷ୍ଣ ଆମ ଯେପରି କିଏ ଜୀବନର ବେକାର ହେଇଛି, ତାର ସେଟା ଅଧିକାର ନୁହେଁ ନା, ସେଥିପାଇଁ ଅଧିକାର ହିସାବରେ ତୁମକୁ ତାକୁ ଦିଆଯିବ ଉପଦେଶ, ଅନଧିକାରୀ ବ୍ୟକ୍ତି ଉପଦେଶରେ ସେ ଡିଷ୍ଟର୍ବ ହେଇଛି ସେଇଟା ଧରିପାରିବନି, ଅସୁବିଧା ହେଇଯିବ, ମୁଁ କେତେ ଲୋକ ଦେଖି ସେମିତି, ସେ ତାଙ୍କୁ ସବୁ କହିଲେ ନୂଆ ନୂଆ ସବୁ ଭକ୍ତ ହେବେ ଚାକିରି ବାକିରି ସବୁ ଛାଡ଼ିଦେବେ, ସେ ମୁଁ ଦେଖିଛି ଗୋଟେ ଜଣେ ଭକ୍ତ ଥିଲା, ସିଏ ଆଉ ସିଏ ମିଲିଟାରୀ ଚାକିରି କରିଥିଲେ, କ'ଣ ତାଙ୍କ ମୁଣ୍ଡ ତାଙ୍କୁ ଏମିତି ପଢ଼ିଦେଲେ କ'ଣ ସଂସାର ମାୟା ଚାକିରି ଛାଡ଼ିଦେଇ ପଳେଇଲେ, ହେ ଭାଇ ଚାକିରି ଛାଡ଼ିଦେଇ ପଳେଇଲେ ସଂସାର ଚଳେଇବ କେମିତି, ମାନେ କ'ଣ କ'ଣ ସେ ନକଲେ ଆଉ ହିସାବ ନାହିଁ, ଟେଣ୍ଟ ବେପାର ଏ ବେପାର ସେ ବେପାର ସେ କରିକି ଆଉ କିଛି ବାଟ ପାଇଲେ, ପୁରାଣ ହଇରାଣ ହେଇଗଲେ, କ'ଣ ହେଲା ଅଧିକାରଟାକୁ ନିର୍ଣ୍ଣୟ କରିବି, କିଛି ପଢ଼ିଦେଲେ ଗୋଟେ କିଛି, ଆରେ ସେଟା ସତ୍ୟ ଚାକିରି ଛାଡ଼ିଦେଲେ କ'ଣ ଠିକ ଅଛି, କୃଷ୍ଣ ତୁମକୁ ମେଣ୍ଟେନ୍ କରିବେ, ସେତିକି ଭରସା ଆସିବ କି, ଆଶ୍ରୟଟା ସେତିକି ହବାର ଅଛି, ଅଭାବ ହବନି କେବେ କୃଷ୍ଣକୁ ଯେ ଆଶ୍ରୟ କରିବ, କିନ୍ତୁ ଭାବ ପ୍ରବଣତା ବିଷୟରେ ଏଇଟା କଲେ ହବନି, ତତ୍ତ୍ୱ ଜାଣିକି ସିଦ୍ଧାନ୍ତ ଜାଣିକି ଆଉ ପୂର୍ଣ୍ଣ ବିଶ୍ୱାସର ସହିତ ପୂର୍ଣ୍ଣ ଭରସା, କୃଷ୍ଣ ହେଉଛନ୍ତି ମୋର ପାଳନକର୍ତ୍ତା, କୃଷ୍ଣ ମୋର ମେଣ୍ଟେନର, ସେ ହେଉଛି ପ୍ରୋଟେକ୍ଟର, ସେ ମୋତେ ରକ୍ଷା କରିବେ, ସେ ମୋତେ ପୋଷଣ କରିବେ, ସେ ଭରସା ଦେଇତେ ନାହିଁ, ତୁମେ ତୁମର ବର୍ଣ୍ଣାଶ୍ରମ ସିଷ୍ଟମ ହିସାବରେ ତୁମେ ଯେଉଁ ଆଶ୍ରମ ରହିଛ ଯେଉଁ ସ୍ଥିତିରେ ରହିଛ ଗୁରୁଙ୍କ ସହିତ ପରାମର୍ଶ କରି ତୁମ ଉପଦେଶ ନେଇକି ତୁମେ ଚଳ, ଫଟାଫଟ ତୁମେ କିଛି ଡିସିସନ୍ ନିଅନି, ଚେଞ୍ଜ କରନି, ହଇରାଣ ପଡ଼ିଯିବ, କାହିଁକି ନା ତୁମର ବିଶ୍ୱାସଟା ସେତେ ଆସିନି, ବିଶ୍ୱାସଟା ଗୋଟେ ନ୍ୟାଚୁରାଲ କ'ଣ ବୁଝିପାରୁଛ କି ନାହିଁ, ଗୋଟେ ଗୋଟେ ଏଇଟା ଗୋଟେ ସ୍ୱାଭାବିକ, ସେଥିରେ ହୃଦୟରେ ସ୍ୱାଭାବିକ ପରମାତ୍ମା ତୁମକୁ ବିଶ୍ୱାସ ଦେଉଛନ୍ତି, ଆଉ ସେଥିରେ ହଲଚଲ ଆଉ ମନ ହଉନି, ଠିକ ଅଛି, ଯେମିତି ଜଣେ ସାଧୁ ହୋଇ ତାର କ'ଣ ବିଶ୍ୱାସ ରହିବ, ସାଧୁଟାରେ କ'ଣ ବିଶ୍ୱାସ ରହିବା ଦରକାର, ମୁଁ ଆଜି ଇସ୍କନ ରହିଛି, ମନେକର ଆଜି ଇସ୍କନ ତୁମକୁ କାଲି ଇସ୍କନ ବାହାର କରିଦିଆ ହେଲା, ତାପରେ କ'ଣ କରିବ, ଘରକୁ ପଳେଇବ ନା କ'ଣ, ଘର ଛାଡ଼ିଥିଲ କ'ଣ ସାଧୁ କ'ଣ କରି ଘର ଛାଡ଼ିବା ଦରକାର, ସେ ସେ ଲେଖିଲେ ତେକ୍ତାଶ୍ରମ, ଯେଉଁମାନେ ଆଶ୍ରମ ତ୍ୟାଗ କରୁଛନ୍ତି ମାନେ ଗୃହ ତ୍ୟାଗ କରୁଛନ୍ତି ତେକ୍ତାଶ୍ରମଙ୍କର, ତାଙ୍କର ସ୍ୱାଭାବିକ ବୈରାଗ୍ୟ ରହିବା ଦରକାର, ସ୍ୱାଭାବିକ ବୈରାଗ୍ୟ। ସ୍ୱାଭାବିକ ବୈରାଗ୍ୟ ମାନେ ଏ ସଂସାର କ'ଣ, ସଂସାରକୁ ଆଉ ଚାହିଁବାର ମୋର ନାହିଁ, ଆଗ ମୁହାଁ ଚାଲିବାର ଅଛି। ସ୍ୱାଭାବିକ ବୈରାଗ୍ୟ, ସ୍ୱାଭାବିକ ବୈରାଗ୍ୟ କ'ଣ ନା କୃଷ୍ଣଙ୍କ ପ୍ରତି ଆସକ୍ତିଟା ଆସିଗଲେ ସ୍ୱାଭାବିକ ବୈରାଗ୍ୟ ହୁଏ। ସେ ବୈରାଗ୍ୟ ମାନେ କେବେ ହେଲେ ଜୀବନରେ ପତିତ ହେବେନି। ଯେମିତି କୁହନ୍ତି ନା ଢିଙ୍କିକି ନେଇକି ସ୍ୱର୍ଗ ଛାଡ଼, ସେ ଧାନ କୁଟିବ, ସେ ଯୁଆଡ଼େ ଯିବେ ଭଗବାନଙ୍କ ସେବା କରି, ଭଗବାନଙ୍କ ନାମ କରି। ବୈରାଗ୍ୟମାନଙ୍କ ଭିତରେ ସବୁ କେତେ କେତେ ପ୍ରକାର ବୈରାଗୀ, ଅପକୁ ବୈରାଗୀ, ମର୍କଟ ବୈରାଗୀ, ଅସ୍ଥିର ବୈରାଗୀ, ଚଞ୍ଚଳ ବୈରାଗୀ, ଫଲ୍ଗୁ ବୈରାଗୀ, ବାବାଜୀଙ୍କ ଭିତରେ ପୁଣି ବୈରାଗୀମାନଙ୍କ ଭିତରେ କେତେ ପ୍ରକାର କାଟାଗୋରୀ ରଖା ହେଇଛି ନା। ଆଉ ଚଞ୍ଚଳ ବୈରାଗୀ, ସେ ତାଙ୍କ ସବୁ ଡିସିସନ୍ ଗୁଡ଼ା ଚଞ୍ଚଳ, ଫଟାଫଟି ଏଟା ଗୋଟେ କରିଦେବେ, ପୁଣି ଛାଡ଼ିଦେବେ ତାକୁ, ହେଠି ପଳେଇବେ, ସେଠୁ କରିଦେବେ ସେଠି ପଳେଇବେ। ଅସ୍ଥିର ବୈରାଗୀ, ଚଞ୍ଚଳ ବୈରାଗୀ, ମର୍କଟ ବୈରାଗୀ, ଫଲ୍ଗୁ ବୈରାଗୀ, ଆଉ ଲାଷ୍ଟ ହେଲା ଆମର ଯୁକ୍ତ ବୈରାଗ୍ୟ। ଯୁକ୍ତ ବୈରାଗ୍ୟ ଆମର ପୁରା ସମ୍ପୂର୍ଣ୍ଣ ପୂର୍ଣ୍ଣ ବିଶ୍ୱାସର ସହିତ ଆସିବା ଦରକାର। ଯିଏ ଗ୍ରହ ତ୍ୟାଗ କରୁଛି କୃଷ୍ଣଙ୍କ ଉପରେ, ପ୍ରଭୁପାଦଙ୍କ ଉପରେ ବିଶ୍ୱାସ କରି ତୁମେ ଆସ, ତୋର ଯେ ବିଶ୍ୱାସ ନାହିଁ ତୁମେ ଆସନି। କାହିଁ ଆସିଲେ ତୁମେ କ'ଣ କରିବ, ତୁମେ ପ୍ରଭୁପାଦଙ୍କୁ, ଇସ୍କନଙ୍କୁ ବ୍ଲେମ୍ କରିବ, ମୋ ଜୀବନଟା ନଷ୍ଟ ହେଇଗଲା, ମୋର ଏମିତି ଅସୁବିଧା ହେଇଗଲା। ନାହିଁ, ତୁ ପୂର୍ଣ୍ଣ ବିଶ୍ୱାସ କରିକି ଆସ, ଏଇଟା ଏଥିରେ ତୁମର କ୍ଷତି କେବେ ହେବନି, କୃଷ୍ଣ ତୁମକୁ ମେଣ୍ଟେନ୍ କରିବେ। ଜଣେ ସେବକର କେବେ ଅଭାବ ହେବନି, କାରଣ ସେ ସେବା କରୁଛି ମାନେ ତା ଫଳଟା ତା ସାଙ୍ଗରେ ଯିବ। ଆମେ ଯଦି ଗୃହ ତ୍ୟାଗ କରୁଛୁ, ଆମେ କେବଳ ଜାଣିବା ଦରକାର କୃଷ୍ଣ ମୋର ରକ୍ଷ, କୃଷ୍ଣ ମୋର ପାଳକ, ଫେରିବିନି ଆଉ, ମୁଁ ସେ କୃଷ୍ଣଙ୍କୁ ଭଜନ କରିବି, ଏଇଭଳି ଦୃଢ଼ ବିଶ୍ୱାସ। ଏଇଟା ହେଉଛି କୃଷ୍ଣ ଆଶ୍ରୟ, ଏଇଟା ହେଉଛି କୃଷ୍ଣ ଆଶ୍ରୟ। ଆମେ ଫ୍ୟାସିଲିଟି ଦେଖିକି ଆସିବା, ହଁ ଏଠି ଭଲ ଖାଇବା ପିଇବା ରହିବା ଭଲ ମନ୍ଦ ଅଛି, ସୁବିଧା ଦେଖିକି ଆସିବା, ତାପରେ କ'ଣ ହବ, ଜୀବନ ସବୁଦିନ ସେଇଟା ମିଳିବ କି ନ ମିଳିଲେ। ମନେକର ଆମକୁ ଆଜି ଆଶ୍ରମରୁ ବାହାର କରିଦେଲେ, ଆମେ ଏତେ ରହିକି ଏଠି ପରିଶ୍ରମ କରୁଛୁ, ଆମକୁ ଆସିକି କହିଥିବ ବାହାରିକି ପଳ, ତାପରେ କ'ଣ କରିବା, ଆମକୁ ଆଜି କହିଦେବେ ତୁମେ ମନ୍ଦିର ସବୁ ଛାଡ଼ିକି ଯା, କ'ଣ କରିବା, ଗୋଟେ ପଳେଇଯିବା, ହଁ ଯେଉଁଠି ଯିବା ସେଠି ପୁଣି ସେବା କରିବାକୁ ପଡ଼ିବ, ରହିବା, ଭୋଜନ କରିବା, ବାସନ୍ଟି ହେଇଯିବା ନା, ମାୟାବାଦୀ ହେଇଯିବା ନା, ଅଲଗା ପନ୍ଥା ଆଶ୍ରୟ କରିବା, ଏସବୁ ହେଇପାରିବନି। ସେ ନାମ ଭୋଜନ କରିବାକୁ ପଡ଼ିବ, ବିଶ୍ୱାସ ରହିବା ଦରକାର। କୃଷ୍ଣ ଆଶ୍ରୟଟା ପ୍ରଥମ ଆଶ୍ରୟ ହେଉଛି ବଡ଼, ପାଣ୍ଡବମାନେ ସେଥିପାଇଁ ବିଜୟ ଲାଭ କରିଥିଲେ, ପାଣ୍ଡବମାନଙ୍କର ସବୁଠୁ ବଡ଼ ଏ ଜିନିଷ ଥିଲା, ଏଇଟା ସମ୍ପୂର୍ଣ୍ଣ ଜୀବନ ବିପଦ, କିନ୍ତୁ ଗୋଟେ ବଡ଼ ଜିନିଷ ତାଙ୍କ ପାଖରେ ଥିଲା, ଆଶ୍ରୟ, ସବୁବେଳେ ଭଗବାନ କୃଷ୍ଣ 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 ସବୁବେଳେ ରଖିଥିଲେ, ସେଥିପାଇଁ ବଣଟା ତାଙ୍କ ପାଇଁ ରାଜଧାନୀ ଥିଲା, ପାଣ୍ଡବମାନଙ୍କର ବଣ ଥିଲା ରାଜଧାନୀ, ଆଉ ଦୁର୍ଯ୍ୟୋଧନର ରାଜଧାନୀ ଥିଲା ଅରଣ୍ୟ, ସୁଖ ରହିପାରୁନଥିଲା, ସେ ସୁଖ ରହିପାରୁନଥିଲା, ଆଶ୍ରୟ ନାହିଁ ତାର। ଏଇ ଯେମିତି ତମ ଦେହଟା, ତୁମର ଗୋଡ଼ ଅଛି ଭାବିଲ, ଗୋଡ଼ ଅଛି, ହାତ ଅଛି, ସବୁ ଅଛି, କିନ୍ତୁ ଠିଆ ହେଇପାରିବେନି, କେଉଁଥିରେ କହିଲେ ଦେଖିବା, ଗୋଡ଼ ଅଛି, ହାତ ଅଛି, ସବୁ ଅଛି, ଗୋଟେ ଜିନିଷ ନଥିଲେ ତୁମେ ଠିଆ ହେଇପାରିବେନି। ଆ ମେରୁଦଣ୍ଡ ଗୋଟେ କୁହନ୍ତିନି, ମେରୁଦଣ୍ଡ ସେ ଲୋକମାନେ କୁହନ୍ତୁ ମେରୁଦଣ୍ଡକୁ ଭାଙ୍ଗିଦେବି, ଲୋକ କୁହନ୍ତିନି ପିଟିକି ତ ମେରୁଦଣ୍ଡକୁ ଭାଙ୍ଗିଦେବି, ଭାଙ୍ଗିଦେବେ ତୁ ଗଲା ଛୋଟା ହେଇକି ବସିଥିବୁ, ଆଉ ସେ ରାଗିଗଲେ ସବୁ କୁହନ୍ତି ଗାଁରେ, ତ ମେରୁଦଣ୍ଡକୁ ଭାଙ୍ଗିବି, ସେଟା ମେରୁ ତ କୁହାଯାଏ, ସେଠି ସବୁ ସ୍ପାଇନାଲ କର୍ଡ ଯେତେ କର୍ଡ ଗୁଡ଼ା କୁହନ୍ତି କ'ଣ ସବୁ କର୍ଡ ଫଟ ଗୁଡ଼ା ସବୁ ସେଠି ସେଠି ଅଛି, ସେ ସବୁ ଦେଖ, ସେ ଗୋଟେ କର୍ଡ ଗୁଡ଼ା ସବୁ ଠିଆ ହେଉଛି, ବସିଛି, ସବୁ କରିଛି, ସେଇଭଳିଆ ଆଶ୍ରୟଟା ସେଇଭଳିଆ, ତୁମେ ଯେଉଁ ଚାଲିବ ଭଲମନ୍ଦ କରିବ ମେରୁଦଣ୍ଡ ଭଳିଆ, ଭଗବାନଙ୍କ ଗୁରୁଙ୍କ ଉପରେ ବିଶ୍ୱାସ, ଶୁଦ୍ଧଭକ୍ତଙ୍କ ଉପରେ ବିଶ୍ୱାସ। ପ୍ରଭୁପାଦ ଏଟା କହିଛନ୍ତି ଯୁଗାଚାର୍ଯ୍ୟ, ଯିଏ ସମଗ୍ର ଜଗତରେ ମ୍ଳେଚ୍ଛ ଯବନ ସମସ୍ତଙ୍କୁ ଆଣିକି ଭଗବାନ କୃଷ୍ଣଙ୍କର ଆଶ୍ରୟରେ ପକେଇଦେଲେ, ପାଦତଳେ ପକେଇଦେଲେ, ଆଉ ତାଙ୍କୁ ଯେତେ ବିଶ୍ୱାସ କରୁଛନ୍ତି, କେବେ ପ୍ରଭୁପାଦଙ୍କୁ ବିଦେଶୀମାନେ ସନ୍ଦେହ କରୁନାହାନ୍ତି, ଆରେ ସେମାନଙ୍କର ଏତେ ବିଶ୍ୱାସ କେମିତି ଆସିଯାଉଛି କୌଣସି ଜଣେ ସାଧୁଙ୍କ ଉପରେ, ଭଗବାନଙ୍କର ଶକ୍ତି, ଭଗବାନଙ୍କର ପ୍ରଶ୍ନ, ସେ ଜଣେ ଶୁଦ୍ଧ ଭକ୍ତଙ୍କ ଉପରେ ପୂର୍ଣ୍ଣ ଆଶ୍ରୟ ରଖିବା ଦରକାର, ଆଉ ଭଗବାନଙ୍କର ପୂର୍ଣ୍ଣ ଆଶ୍ରୟ ରଖିବା ଦରକାର, ଏଇଟା ହେଉଛି ଆଶ୍ରୟ। ଜୀବନରେ ଆଉ କିଛି ଆଶ୍ରୟ ନାହିଁ, ତୁମେ ଯାହା କରୁଛ କିଛି ଆଶ୍ରୟ ନାହିଁ, ଆଶ୍ରୟ ହେଉଛି ଦୁଇଟା, ଭଗବାନଙ୍କର ପୂର୍ଣ୍ଣ, ମହାପ୍ରଭୁଙ୍କର ପୂର୍ଣ୍ଣ ଆଶ୍ରୟ, ମହାପ୍ରଭୁଙ୍କ ଭକ୍ତ ଉପରେ ପୂର୍ଣ୍ଣ ଆଶ୍ରୟ, ମୋତେ ନିଶ୍ଚିତ ମହାପ୍ରଭୁ ସୁରକ୍ଷା ମିଳିବ। ସେତିକି ତୁମର ଜୀବନ ନାହିଁ, ଆଉ ଯାହା ସବୁ ଗୁରୁଦାୟୀରେ ସନ୍ଦେହ ଟିକେ ରହୁଛି, ଶାସ୍ତ୍ରୀ ଶ୍ରଦ୍ଧା ଆସିଲାନି, ଆଉ ଫଳ କ'ଣ ମିଳିବ। ଠିକ ଅଛି, ହରେ କୃଷ୍ଣ, ଗ୍ରନ୍ଥରାଶ୍ରମ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।